శ్రీమద్భాగవతం దశమ స్కంద 64 అధ్యాయ శ్లోక 43. బ్రాహ్మణార్థో హ్యపహృతో హర్తారం పాతయత్యథా అజానంతమపిహేనం నృగం బ్రాహ్మణగౌరవ బ్రాహ్మణార్థో హ్యపహృతో హర్తారం పాతయత్యథా అజానంతమపిహేనం నృగం బ్రాహ్మణగౌరవ. బ్రాహ్మణార్థాయ పహృతో హర్తారం దదా ఉపబ్రాహ్మణగౌరవ. କୌଣସି ବ୍ରାହ୍ମଣର ସମ୍ପତ୍ତି ଅଜାଣତ ଭାବରେ ଅପହୃତ ହେଲେ ତାହା ଅପହର୍ତ୍ତା ବା ଅପହରଣକାରୀର ପତନର ନିଶ୍ଚିତ କାରଣ ହୁଏ, ଠିକ୍ ଯେପରି ବ୍ରାହ୍ମଣର ଗାଭୀ ଅପହରଣକାରୀ ମୃଗଙ୍କର ପରିଣତି ହୋଇଥିଲା. ଶ୍ଲୋକର ଭାବାର୍ଥ କୁହାଯାଉଛି, ଭଗବାନ ଏଠାରେ ପ୍ରଦର୍ଶନ କରିଛନ୍ତି ଯେ ତାଙ୍କର ନିର୍ଦ୍ଦେଶଗୁଡ଼ିକ କେବଳ ମୌଖିକ ନୁହେଁ, ସେଗୁଡ଼ିକ ପ୍ରାୟୋଗିକ ମଧ୍ୟ ଅଟେ, ଯେପରି ନୃଗ ମହାରାଜଙ୍କ କ୍ଷେତ୍ରରେ ବାସ୍ତବିକ ତାହା ଦେଖାଯାଇଛି. ହରିକୃଷ୍ଣ ବ୍ୟସ୍ତଭକ୍ତ ସଜାନବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଇଏ ଆମେ ଯେଉଁ ଗୋଟେ ଅଧ୍ୟାୟ ଶ୍ରବଣ କରୁଥିଲେ, ଏ ହେଉଛି ନୃଗଙ୍କ କଥା। ନୃଗ କିଭଳି ଭାବରେ ଇକ୍ଷ୍ୱାକୁଙ୍କର ପୁତ୍ର ଥିଲେ, ଇକ୍ଷ୍ୱାକୁଙ୍କର 100 ପୁତ୍ର, ତାଙ୍କ ଭିତରୁ ଇଏ ଜଣେ ପୁତ୍ର ଥିଲେ, ତାଙ୍କର ବହୁତ ବଡ଼ ଦାନୀ ଥିଲେ, ବହୁତ ଗାଭୀ ଦାନ କରୁଥିଲେ, ଏସବୁ କଥା ଆମେ ଶୁଣିଲେ। ତେଣୁ ଏହିଭଳି ଭାବରେ ଏହି ଅଧ୍ୟାୟରେ ଏହି କଥାଟି କହିକରି ଏହି ଦୁଇଟି ଶ୍ଲୋକରେ 43 ଏବଂ 44 ଏହି ଦୁଇଟି ଶ୍ଲୋକରେ ଭଗବାନ ତାଙ୍କର ସିଦ୍ଧାନ୍ତ ପ୍ରଦାନ କରିଛନ୍ତି ବା ଏଇଟାକୁ ବିଶ୍ରାମ ଦେଇଛି ଘଟଣାକୁ କଥାକୁ। ତେଣୁ ଏ 44ଟି ଶ୍ଲୋକରେ ଏଇଟାକୁ ଆମେ ଶ୍ରବଣ କରୁଥିଲେ, ଆଜି ଏହି ଅଧ୍ୟାୟ ଶେଷ ହେବ, ଶେଷ କରିବା। ଭଗବାନ ଏଇଭଳି ଭାବରେ ଦ୍ୱାରକାରେ ଅନେକ ଲୀଳା କରିଛନ୍ତି। ତେଣୁ ଆମେ ଗତକାଲି କହୁଥିଲେ କିଭଳି ଭାବରେ यथाहं प्रणमे विप्रानुकालं समाहित तथा नमन्त जुयं च जो अन्यथा मे सदन्नभाग। ए श्लोकटी गत में आलोचना करुले भगवान कहते मु निजे प्रणाम करुच्ची विप्रमान को अनुकालं सबुबाई समाहित सावधानतार सहित प्रणाम करुच्ची तेणु तथा नमंत जुयंग च से भाव तुम्हें प्रणाम कर अन्यथा मे स्वदंड भाग यटा को जे न मानव से दंड भोग करेंगे। जो नियम भगवान करम द्वारा यटा को मुझे सीटा हूँ हारमोनी ए जदि यही भाव नियम अनुसार समस्त काम करेंगे वैकुंठ लोक हो सहीटा वैकुंठ लोक कई नियम भंग करती ना वैकुंठ लोक समस्त नियम अनुसार कार्य करती से वैकुंठ सी हारमोनी रही जार जो कर्तव्य रही कार्य करेणु से वैकुंठ एटी मैं से भाव में कहते गोटे थर जड़े कवि रचना करा को वैकुंठ सामान आहा अटे से ही घर परस्पर निरंतर परस्पर स्नेह जी थाए निरंतर सेटा हूँ वैकुंठ तेनाली गोटे थर कही कथाटी को तेणु ये हूँ सीटा हूँ वैकुंठ लोक वैकुंठ लोक भगवद गीत भगवान कहते द्वाभिमो पुरुष लोके क्षेरस्याक्षर एव च क्षेर सर्वाणी भूतानी कुटस्थ अक्षर उच्चते दुई प्रकार व्यक्ति रही द्वाभिमो ये वेदर सार भगवद गीता पंदर अध्याय पंदर श्लोक भगवान जो कहले सर्वचाहं हृदय सन्निविष्टो मत स्मृतिर्ज्ञानम अपोहनम च वेदेश सर्वैरहमेव्य वेद्यो वेदांत कृत वेद विदेव चाहम। समस्त हृदय भगवान रही भगवान ठारु तीनोटी जिनस आसुची गोटे हूँ स्मृति आसुची ज्ञान आसुची एवं विस्मृति आसुची एवं सी हूँ वेदांत क्रीत सी हूँ वेदांत रचनाकारी एवं सी वेदविद सी मध्य वेद जानते तेणु अर्जुन मन भावनाटा आसव जे प्रभु आपन टे आमको गोटे वेद कहतु कारण ये जो महाभारत ये जो भगवद गीता कहुच महाभारत से कहुई जो मैंने वेद अध्ययन करें ना तेणु भगवान पंदर अध्याय षोल सतर अठर तीनो श्लोक भगवान वेद को तीनोटी श्लोक कही ये प्रथम श्लोकटी हूँ यहाँ द्वाभिमो पुरुष लोके क्षेरस्याक्षर एवच क्षेर सर्वाणी भूतानी कुटस्थ अक्षर उच्चते दुई प्रकार व्यक्ति रही जन होती क्षर आउ जन होती अक्षर क्षर सर्वाणी भूतानी भौतिक जगत जो मैंने अच्छा समस्त क्षर आम समस्त पतन हो किंतु कुटस्थ अक्षर उच्चते भगवान धाम जो रही कुटस्थ जो मैंने पतन होना से मैने अक्षर से क्या अक्षर से मानकर कुटस्थ से मानकर ये भौतिक जगत में विभिन्न प्रकार पर भौतिक जगत छटी पर कौन कौन ना से जन्म हो बुद्धि प्राप्त हो किसी काल स्थायी रोच वंश विस्तार करय होपर तार पतन ध्वंस हो जाऊँगी भौतिक जगत ये छटी पर विकार बोल कड़ विकार कि जगत से सब विकार ना यहाँ कूटस्थ भी कहुच्छे जे जगत जो मैंने अच्छा से कूटर कौन विकार ना ये दंड कथा कहगला ना गत आम आलोचना कर दंड भाग ये भौतिक जगत में आम सब दंड भोग कर कारण भगवान नियम को आम पालन करूना से बहुत प्रकार आम भौतिक जगत में विभिन्न प्रकार जो दंड रही मुख्य हूँ दंड चारोटी जन्म मृत्यु जरा व्याधि दुख दोषान दर्शनम ये चारि प्रकार जो दोष रही दंड आमको प्रदान कर भगवान भूली जा आमको दंड प्रदान करेणु चीत जगत में कई भगवान नियम को अवमानना करती ना समस्ते नियम अनुसार कार्य करती से मुक्त जीव आम हूँ बद्ध जीव ଆମେ ଯେଉଁ ଆମର ଯେଉଁ ଦାୟିତ୍ୱ ରହିଛି ସେ ଦାୟିତ୍ୱଟାକୁ ଆମେ କରୁନାହୁଁ, ସେ ଦାୟିତ୍ୱଟାକୁ ଭୁଲି ଯାଇକରି ଆମ ମନ ଇଚ୍ଛା କାର୍ଯ୍ୟ କରୁଛେ। ଭୌତିକ ଜଗତ ହେଉ ସେଇଭଳି ଭାବରେ ମନ ଇଚ୍ଛା ସବୁ କାର୍ଯ୍ୟ କରୁଛେ। ତେଣୁ କିନ୍ତୁ ଚିତ୍ ଜଗତରେ କାହାର ମନ ଇଚ୍ଛା ନାହିଁ କାର୍ଯ୍ୟ, ସମସ୍ତେ ଭଗବାନ ଯେଉଁଭଳି ଭାବରେ ଚାହାନ୍ତି କାର୍ଯ୍ୟ କରିବା ପାଇଁ। ଆମେ ସମସ୍ତଙ୍କର ଗୋଟେ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି, ଆମେ ଭଗବାନଙ୍କର ଅଂଶ, ତେଣୁ ଆମର ଗୋଟେ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି। ଯେମିତି ଆମର ଗୋଟେ ଦେଖିବା ଆମ ଶରୀର ଭିତରେ ବିଭିନ୍ନ ପ୍ରକାର ସବୁ ରହିଛି, ଅଙ୍ଗ ସବୁ ରହିଛି, ହାତର ଗୋଟେ କାର୍ଯ୍ୟ ରହିଛି, ନିର୍ଦ୍ଦିଷ୍ଟ କାର୍ଯ୍ୟ ରହିଛି, ଆମର ଶରୀର ସହିତ ହାତର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ପାଦର ମଧ୍ୟ ସେଇଭଳି ଭାବରେ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସବୁକିଛିର ଆମର ଶରୀର ଭିତରେ ଯେତେ ସବୁ ରହିଛି ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ସମସ୍ତଙ୍କର ଗୋଟେ ନିର୍ଦ୍ଦିଷ୍ଟ କାର୍ଯ୍ୟ ରହିଛି, ଆଉ ସିଏ ସେଇ କାର୍ଯ୍ୟ କରୁଥିବାରୁ ଆମ ଶରୀରଟି ଠିକ୍ ଭାବରେ ଚାଲିଛି, କାର୍ଯ୍ୟ କରୁଛି। ଯଦି ସିଏ ହାତ କହିବ ନା ମୁଁ କାର୍ଯ୍ୟ କରିବି ନାହିଁ, ମୁଁ ମନ ଇଚ୍ଛା କରିବି, ତାହେଲେ ଶରୀରଟା ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ। ଏଇଟା ହେଉଛି ପତନ, ଆମର ପତନ ସେ କଟିଯାଉ, ହାତ କଟାଯାଉଛି, ହାତ ଯେତେବେଳେ କାର୍ଯ୍ୟ କରିପାରୁନାହିଁ ସେ ହାତ ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ସୃଷ୍ଟି କରୁ, ସେଥିପାଇଁ ତାଙ୍କ ହାତକୁ କାଟି ଦିଆଯାଉଛି, ହାତ କାଟି ଦିଆଯାଉଛି। କିନ୍ତୁ ଯଦି ହାତରେ ଯଦି କିଛି ଅସୁବିଧା ହେଲା, ରୋଗ ପୋଗ ହେଲା, ଯଦି ଭଲ କରିହେବ ହଜାର ହଜାର ଟଙ୍କା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସେ ଖର୍ଚ୍ଚ କରୁଛନ୍ତି, କିନ୍ତୁ ହାତଟି ଯଦି ଅକ୍ଷମ ହୋଇଗଲା କିଛି କାର୍ଯ୍ୟ କରିପାରିବ ନାହିଁ, ବରଂ ଶରୀର ଭିତରେ ଥିଲେ ଆମ ଶରୀରକୁ ବିଭିନ୍ନ ପ୍ରକାର କ୍ଷତି ପହଞ୍ଚାଇବ, ସେ କେସ୍ରେ ତାକୁ କଟା ହୋଇଯାଉଛି, ହାତକୁ କଟା ହୋଇଯାଉଛି। ସେମିତି ପାଦ ମଧ୍ୟ ସେଇଭଳି ଭାବରେ ପାଦ କଟା ହୋଇଯାଉଛି। ସେହିଭଳି ଭାବରେ ଆମେ ଯେତେବେଳେ ଆମର ସମ୍ବନ୍ଧକୁ ଭୁଲି ଯାଇଛେ, ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧକୁ ଭୁଲି ଯାଇଛେ, ସେତେବେଳେ ଆମକୁ ଭୌତିକ ଜଗତରେ ପତନ ହେଉଛି, ଆମେ ଦଣ୍ଡଭୋଗ କରୁଛେ, ବିଭିନ୍ନ ପ୍ରକାର ଦଣ୍ଡଭୋଗ କରୁଛେ। ତେଣୁ ଗତ ଶ୍ଳୋକରେ ଆମେ ଏଇଟା ଆଲୋଚନା କରିଥିଲେ କିଭଳି ଭାବରେ ଦଣ୍ଡଭାଗ, ଏଇ ଜନ୍ମରେ ଭଗବାନ ତାଙ୍କୁ ଦଣ୍ଡ ପ୍ରଦାନ କରିବେ ଏବଂ ପର ଜନ୍ମରେ ଯମରାଜ ତାଙ୍କୁ ଦଣ୍ଡ ପ୍ରଦାନ କରିବେ। ଏ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରୁଥିଲେ। ତେଣୁ ବର୍ତ୍ତମାନ ସେ କହୁଛନ୍ତି ଭଗବାନ, ବ୍ରାହ୍ମଣ ଅର୍ଥେ ଝପବୃତ, ବ୍ରାହ୍ମଣ ଅର୍ଥ, ବ୍ରାହ୍ମଣର ଯେଉଁ ଅର୍ଥ ରହିଛି ସେ ଅର୍ଥକୁ ଯଦି ଆମେ ଅପହରଣ କରିବା ତାହେଲେ ଏଇସବୁ ଅସୁବିଧା ହେବ। ଯେମିତି ନୃଗ, ନୃଗ ଖାଲି ଭଗବାନ ଛାଇଥିଲେ ଖାଲି କଥା କହିଦେଇଥାନ୍ତେ, କଥାରେ କହିଦେଇଥାନ୍ତେ, କିନ୍ତୁ ସେ ପ୍ରାକ୍ଟିକାଲି ଦେଖାଇଦେଲେ, ଏଇଟାକୁ ପ୍ରାକ୍ଟିକାଲି ଦେଖାଇଦେଲେ କିଭଳି ଭାବରେ ନୃଗ ଯେଉଁ ଭୁଲ କଲେ ସେଇଟା ଅଜାଣତରେ କଲେ। ଆମେ କହିଲୁ ଯେ ଆଲୋଚନା କରିଥିଲେ ନା, ଇଏ ଅଜାଣତରେ ସେ ଗାଭୀଟାକୁ ଦାନ କରିଦେଇଥିଲେ, ସେ ଗାଭୀଟି ଆଉ ଥରେ ପଳେଇ ଆସିଥିଲା, ତାକୁ ଅଜାଣତରେ ଦେଇ, କିନ୍ତୁ ଅଜାଣତରେ ହେଲେ ମଧ୍ୟ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଲା। ଜାଣତରେ ଦୋଷ କଲେ ଯେ ଦଣ୍ଡିତ ହେବେ, ଅଜାଣତରେ କଲେ ଦଣ୍ଡିତ ହେବେ ନାହିଁ, ତା ନୁହଁ। ଆମର ଗୋଟେ ନିୟମ ରହିଛି ଆମର ବିଚାରାଳୟରେ, ଇଏ ଗୋଟେ କଥା ରହିଛି ଯେ ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍। ଆମେ ଯଦି କହିବା ସାର୍ ଆମେ ଜାଣିନାହୁଁ, ତେଣୁ ତାଙ୍କୁ ଦଣ୍ଡବିଧାନ କରାଯିବ ନାହିଁ, ତା ନୁହଁ। ବରଂ କାହିଁକି ଜାଣିନାହୁଁ ବୋଲି କହିଲେ ତାଙ୍କୁ ଅଧିକା ଦଣ୍ଡ ଦିଆଯିବ, କାହିଁକି ତୁମେ ଜାଣିବା କଥା, କାହିଁକି ଜାଣିଲ ନାହିଁ। ଏହି ପ୍ରସଙ୍ଗରେ ଥରେ ଶ୍ରୀ ଶ୍ରୀମଦ ରାଧାକାନ୍ତ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ପାଶ୍ଚାତ୍ୟ ଜଗତରେ ତାଙ୍କର ଯେଉଁ ଆମର ମଧ୍ୟ ରହିଛି ବେଲ୍ଟ ଯେଉଁ ଗାଡ଼ିରେ ଯେ ବସିବେ ବେଲ୍ଟ ବାନ୍ଧିବେ ସେମାନେ, କିନ୍ତୁ ଆମର ଯେଉଁମାନେ ଡ୍ରାଇଭର ଯିଏ ସେମାନେ ବାନ୍ଧିବେ, ଅନ୍ୟମାନଙ୍କ ପାଇଁ ଏତେଟା ନିୟମ କଡ଼ାକଡ଼ି ହୋଇନାହିଁ, ଯଦିଓ ରହିଛି କିନ୍ତୁ ସେଇଟା କଡ଼ାକଡ଼ି ହୋଇନାହିଁ। କିନ୍ତୁ ପାଶ୍ଚାତ୍ୟ ଜଗତରେ ଯିଏ ଡ୍ରାଇଭର ବାଦ ମଧ୍ୟ ଯେଉଁମାନେ ପାସେଞ୍ଜର ବସିବେ ସେମାନେ ମଧ୍ୟ ଏଇ ସେଟ୍ ବେଲ୍ଟକୁ ବାନ୍ଧିବେ, ଯଦି ନ ବାନ୍ଧିବେ ସେଦିନ ତାଙ୍କୁ ମଧ୍ୟ ଫାଇନ୍ କରାଯିବ। ତେଣୁ ଆମର ଶ୍ରୀଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ପରେ ପାଶ୍ଚାତ୍ୟ ଜଗତରେ ଏମିତି କଥା କହିବା ପାଇଁ ଯାଇଥିଲେ, ସିଏ ଗୋଟେ ଗାଡ଼ିରେ ବସିଛନ୍ତି, ଆସିଗଲେ ତାଙ୍କର ଇଏ ପୋଲିସ ଆସିଗଲେ, ପୋଲିସ ଆସିଗଲେ ତ ସାଙ୍ଗେ ଫାଇନ୍ ପଡ଼ିଯିବ। ତେଣୁ ସିଏ କହୁଛନ୍ତି, ସିଏ ଡ୍ରାଇଭର ଯିଏ ସିଏ ପାଶ୍ଚାତ୍ୟ ଜଗତର ଲୋକ ଜଣେ ବ୍ୟକ୍ତି ଆମର ଭକ୍ତ ଜଣେ, ସିଏ କହିଲେ ସାର୍ ହି ହାଜ୍ କମ୍ ଫ୍ରମ୍ ଆଉଟସାଇଡ୍ ଫ୍ରମ୍ ଇଣ୍ଡିଆ, ହି ଡଜନ୍ ନୋ ଆବାଉଟ୍ ଦି ରୁଲ୍ସ ଅଫ୍ ଦିସ୍ କଣ୍ଟ୍ରି। ସିଏ କହୁଛନ୍ତି ସିଏ ଭାରତରୁ ଆସିଛନ୍ତି ଆଉ ସିଏ ଇଏ ଆମର ଦେଶର ନିୟମ ଜାଣିନାହାନ୍ତି, ନା ତମେ କ'ଣ ପାଇଁ ରହିଛ ସେ ଜାଣିନାହାନ୍ତି, ତମେ କାହିଁକି କହିଲେନି ତାକୁ, କହିଲେନି କାହିଁ, ସାଙ୍ଗେ ସାଙ୍ଗେ ଫାଇନ୍ କରିବା ପାଇଁ ଲେଖୁଥିଲେ। ତାପରେ ଦେଖିଲେ ମହାରାଜ ବସିଛନ୍ତି, ତାହା ଲଗେଇଛନ୍ତି ତିଳକ ଲଗେଇଛନ୍ତି, ତେଣୁ ସେ କହିଲେ ହ୍ୱାଟ୍ ଇଜ୍ ଦିସ୍ ପେଣ୍ଟ, ଏ ଯେଉଁ ଲଗେଇଛନ୍ତି ଏଇଟା କ'ଣ ଏଇଟା? ସେ ମହାରାଜ କହିଲେ ଦିସ୍ ଇଜ୍ ହୋଲି ପେଣ୍ଟ, ଏ ଗୋଟେ ପବିତ୍ର ତିଳକ ଏଇଟା, ହୋଲି ପେଣ୍ଟ କହିକିରି ଆଉ ସେ ଆଉ ତାଙ୍କୁ ଇଏ କଲେ ନାହିଁ, ଫାଇନ୍ କଲେ ନାହିଁ, ଛାଡ଼ିଦେଲେ, ଏସବୁ କଥା ରହିଛି। ତେଣୁ ଏ ଯେଉଁ ନିୟମ ରହିଛି ସେଥିପାଇଁ ରହିଛି ଗୋଟେ ବିଚାର ମାନଙ୍କ ପାଇଁ, ବିଚାରପତିମାନଙ୍କ ପାଇଁ ସେ କହିବେ ନାହିଁ, ତାଙ୍କୁ ଯଦି କହିବେ ସାର୍ ମୁଁ ଜାଣିନଥିଲି ମୋତେ ଟିକେ କ୍ଷମା କରନ୍ତୁ, ନା ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍, ଆମେ ଜାଣିନାହୁଁ ମାନେ ତା ନୁହଁ ଯେ ଆମେ ଦଣ୍ଡ ଭୋଗ କରିବା ନାହିଁ ତା ନୁହଁ, ଆମେ ଛାଡ଼ ହେଇଯିବା ତା ନୁହଁ। ନର୍କର ସବୁ ରହିଛି ଆମେ ବେଦରେ ସେଥିପାଇଁ ବର୍ଣ୍ଣନା କରେ, ମନୁଷ୍ୟ ଜନ୍ମ ହେଇଛି ମାନେ ମନୁଷ୍ୟ ଏସବୁ ବେଦକୁ ଜାଣିବା କଥା, ଏସବୁ ଜ୍ଞାନ ପ୍ରାପ୍ତ ହେବା କଥା, ଗୋଟେ ଉନ୍ନତ ଶରୀର ସେ ପ୍ରାପ୍ତ ହେଇଛି, ମନୁଷ୍ୟ ଶରୀର ପ୍ରାପ୍ତ ହେଇଛି। ତେଣୁ ସେ ପଶୁପକ୍ଷୀ ଭଳି ଜୀବନଯାପନ କରିବା କଥା ନୁହଁ, ସେ ଜାଣିବା କଥା ବେଦ ସେଥିପାଇଁ ଆମ ପାଇଁ ଉଦ୍ଦିଷ୍ଟ ହେଇଛି, ପଶୁପକ୍ଷୀମାନଙ୍କ ପାଇଁ ବେଦ ଉଦ୍ଦିଷ୍ଟ ହେଇନାହିଁ। ତେଣୁ ଆମେ ଆମେ ଦେଖିବା ମନେକର ଆମେ ଯଦି ରାସ୍ତାର ନିୟମ ଯେଉଁ ରହିଛି ରାସ୍ତାର ବାମ ପଟେ ଚାଲିବା, ଆମେ ଯଦି ବାମ ପଟେ ନ ଚାଲିଲେ ତାହେଲେ ଆମକୁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଗୋଟେ ପଶୁ ଯଦି ଚାଲିଲା ଡାହାଣ ପଟେ ଚାଲିଲା ତା ପାଇଁ ତାକୁ ଦଣ୍ଡ ଦିଆଯିବ ନାହିଁ, ତା ପାଇଁ ସେ ନିୟମ ନୁହଁ, ନିୟମଟା ମନୁଷ୍ୟମାନଙ୍କ ପାଇଁ ରହିଛି, ବେଦ ନିୟମ ମନୁଷ୍ୟମାନଙ୍କ ପାଇଁ ରଚନା କରାଯାଇଛି। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ସେସବୁ ଏଇସବୁ ଏଇସବୁ ଜିନିଷ ଜାଣିବା କଥା, ଏ ବେଦରେ ସବୁ ନିୟମକୁ ଜାଣିବା କଥା। ତେଣୁ ଯେଉଁମାନେ ଚିତ୍ ଜଗତରେ ଅଛନ୍ତି ସେମାନେ ଭଗବାନଙ୍କ ନିୟମ ଅନୁସାରେ କାର୍ଯ୍ୟ, ସେମାନେ ଜାଣନ୍ତି ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି, ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମେ ଆମେ ସେ ସମ୍ବନ୍ଧ ଅନୁସାରେ କାର୍ଯ୍ୟ କରୁ, ଆମେ ସେ ଭଗବାନ ସେଇ ସମ୍ବନ୍ଧ ଜାଣିନାହିଁ, ଭୁଲି ଯାଇଛେ, ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟାକୁ ଭୁଲି ଯାଇକରି ଆମେ ଏଇ ଭୌତିକ ଜଗତରେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, ବିଭିନ୍ନ ପ୍ରକାର ଦଣ୍ଡ ଭୋଗ କରୁଛେ, ଏଇଟାକୁ ଲୋକମାନେ ଜାଣିପାରନ୍ତି ନାହିଁ। ତେଣୁ ଏଠି ଭଗବାନ କହିଲେ ଦଣ୍ଡଭାଗ, ଦଣ୍ଡ ଭୋଗ କରିବେ, ଏଇଟା ଭଗବାନ ଯେ କାଲି କହିଦେଲେ ତା ନୁହଁ, ସେଇଟା କାର୍ଯ୍ୟରେ ପରିଣତ କରି ହେବ। ସେଇଟା ଭଗବାନ ଯେଉଁ ନିୟମକୁ ଯେଉଁମାନେ ନ ମାନିବେ ସେମାନେ ନିଶ୍ଚିନ୍ତ ଭାବରେ ଦଣ୍ଡ ଭୋଗ କରିବେ। ଭଗବତ ଗୀତା ରେ ମଧ୍ୟ ଭଗବାନ ଯେତେବେଳେ ଜ୍ଞାନ ଦେଉଛନ୍ତି, ଭଗବତ ଗୀତାର ଜ୍ଞାନ କାହାକୁ ଦିଆଯାଇଛି, ଭାଗବତର ଜ୍ଞାନ କାହାକୁ ଦିଆଯାଇଛି, ଆମମାନଙ୍କୁ ଦିଆଯାଇଛି, ଏ ନୁହଁ ପଶୁମାନ ପଶୁପକ୍ଷୀମାନଙ୍କ ପାଇଁ ରହିଛି ଜ୍ଞାନ, ଆମମାନଙ୍କ ପାଇଁ ଜ୍ଞାନଟି ରହିଛି, ଆମେ ଏସବୁ ଜାଣିବା କଥା, ଏ ଜ୍ଞାନ ପ୍ରାପ୍ତ ହେବା କଥା। କିନ୍ତୁ ଆମେ ଜାଣିପାରୁନାହିଁ, ସେଥିପାଇଁ ଆମକୁ ଦଣ୍ଡ ଭୋଗ, ଏ ଯେଉଁ କହନ୍ତି କେତେଜଣ ଲୋକ କହନ୍ତି ଭଗବାନ ନାହାନ୍ତି, ଭଗବାନ ନାହାନ୍ତି ବୋଲି ସେ କହିଦେଉଛନ୍ତି। ଥରେ ପ୍ରଭୁପାଦ ମହାରାଜଙ୍କ ସହିତ ଜଣେ ବ୍ୟକ୍ତି ଜଣେ ତାଙ୍କୁ ପ୍ରଶ୍ନ ପଚାରୁଥିଲେ, ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହୁଛନ୍ତି, ସେ କହିଲେ ଯେ ପ୍ରଭୁପାଦ ମହାରାଜ ଆଉ କହୁଛନ୍ତି କଥା କହୁଛନ୍ତି, ସେ କହିଲେ ଆଇ କ୍ୟାନ୍ ନଟ୍ ଆକ୍ସେପ୍ଟ ଇଟ୍ ବ୍ଲାଇଣ୍ଡଲି, ମୁଁ ଏଇଟାକୁ ଅନ୍ଧଭାବରେ ଗ୍ରହଣ କରିପାରିବି ନାହିଁ, ଆପଣ ଯାହା କହିବେ ମୁଁ ସେଇଟାକୁ ଗ୍ରହଣ କରିଦେବି, ତାହା ନୁହଁ ମୁଁ ଅନ୍ଧଭାବରେ ଗ୍ରହଣ କରିବି ନାହିଁ। ଏଇଭଳି ଭାବରେ କହିଲେ ପ୍ରଭୁପାଦ ମହାରାଜ କହିଲେ, ଇଫ୍ ୟୁ କ୍ୟାନଟ୍ ଆକ୍ସେପ୍ଟ ବ୍ଲାଇଣ୍ଡଲି ଦେନ୍ ୟୁ କ୍ୟାନଟ୍ ରିଜେକ୍ଟ ବ୍ଲାଇଣ୍ଡଲି, ତୁମେ ଯଦି ଅନ୍ଧଭାବରେ ଗ୍ରହଣ କରିପାରିବ ନାହିଁ ତେବେ ଅନ୍ଧଭାବରେ ମଧ୍ୟ ତ୍ୟାଗ କରିପାରିବ ନାହିଁ। ଯେଉଁମାନେ ନାସ୍ତିକମାନେ କହୁଛନ୍ତି ଭଗବାନ ନାହାନ୍ତି ବୋଲି, ତୁମେ ପ୍ରମାଣ କରିପାରିବ ଭଗବାନ ନାହାନ୍ତି ବୋଲି? ପ୍ରମାଣ ନାହାନ୍ତି, ଅନେକ ପ୍ରମାଣ ରହିଛି, କୋଟି କୋଟି ପ୍ରମାଣ ରହିଛି, କିନ୍ତୁ ସେମାନେ ସେ ପ୍ରମାଣକୁ ଗ୍ରହଣ କରିବେ ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ନିୟମକୁ ଗ୍ରହଣ କରୁନାହାନ୍ତି, ଆମେ ବଦ୍ଧ ଯିବ କାହିଁକି ନା ଭଗବାନ ନିୟମକୁ ଗ୍ରହଣ କରୁନଥିବାରୁ ଆମେ ବଦ୍ଧ ଅବସ୍ଥା ଭୋଗ କରୁଛେ। ତେଣୁ ଆମେ ଗତକାଲି ଏହି ଶ୍ଲୋକଟି ଆଲୋଚନା କରିଥିଲେ, ତେଣୁ ବର୍ତ୍ତମାନ ଏଠି ଭଗବାନ କହୁଛନ୍ତି ବ୍ରାହ୍ମଣ ଅର୍ଥ ହ୍ୟପହୃତ, ବ୍ରାହ୍ମଣଙ୍କର ଧନକୁ ଯେଉଁମାନେ ଅପହରଣ କରିବେ, ହର୍ତ୍ତାରଂ ପାତ ଇତି ଅଧା, ଭଗବାନ ଏହିସବୁ ଅଧ୍ୟାୟରେ କଥା କହିକରି ଭଗବାନ ନିଜେ ଏ କଥାର କ'ଣ ଯାହାକୁ କୁହାଯାଏ କନକ୍ଲୁଜନ୍ ଦେଉଛନ୍ତି, ସିଦ୍ଧାନ୍ତ ପ୍ରଦାନ କରୁଛନ୍ତି, କନକ୍ଲୁଜନ୍ ଭଗବାନ ଦେଉଛନ୍ତି। ସାଧାରଣତଃ ଭାଗବତଙ୍କୁ ଯଦି ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜଙ୍କୁ, କିନ୍ତୁ ଏ ଯେଉଁ କଥାଟି କହିଛନ୍ତି ସୁଖଦେବ ଗୋସ୍ୱାମୀ ଯଦିଓ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, କିନ୍ତୁ ସେ ଭଗବାନ କଥାକୁ ରିଲେ କରୁଛନ୍ତି, ଭଗବାନ ଆଜ୍ ଇଟ୍ ଇଜ୍ ଭଗବାନ ଯାହା କହିଛନ୍ତି ତାହା ହିଁ ଏଠି କୁହାଯାଇଛି। 5000 ବର୍ଷ ତଳର ଘଟଣା। ଭଗବାନ ଯାହା କହିଥିଲେ ସୁଖଦେବ ଗୋସ୍ୱାମୀ ତାହା ହିଁ କହୁଛନ୍ତି, ସେ ନିଜ ମନର ଗଢ଼ା ଜିନିଷ କିଛି କହୁନାହାନ୍ତି, ଏକ୍ଜାକ୍ଟଲି ଭଗବାନଙ୍କ ବଚନ। ଦେଖନ୍ତୁ ଯେଉଁମାନେ କହୁଛନ୍ତି ଭଗବାନ ନାହାନ୍ତି ବୋଲି, ଏଠି ଭଗବାନ ଖାଲି ଅଛନ୍ତି ତାହା ନୁହଁ, ଭଗବାନ କ'ଣ କହିଛନ୍ତି ତାହା ମଧ୍ୟ ସବୁ ରହିଛି। ଭଗବତ ଗୀତା ଭଗବାନଙ୍କର ମୁଖ ନିଃସୃତ ବାଣୀ, ଯାହା ସ୍ୱୟଂ ପଦ୍ମ ନା ଅବଶ୍ୟ ମୁଖ ପଦ୍ମା ବିନିଶ୍ରୁତମ, ଭଗବାନଙ୍କ ମୁଖ ପଦ୍ମରୁ ଏଇଟା ଆସୁଛି ଭଗବତ ଗୀତା, ଆମମାନଙ୍କ ପାଇଁ, ଆମମାନଙ୍କ ଉପକାର କରିବା ପାଇଁ, ଆମକୁ କରୁଣା କରିକିରି ଭଗବାନ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଗୀତା ଭାଗବତ ଅନ୍ୟାନ୍ୟ ପୁରାଣମାନଙ୍କର ସବୁ ରହିଛି କଥା ଜ୍ଞାନ ରହିଛି, ଏ ଭଗବାନ ଏବଂ ତାଙ୍କର ନିଜ ଜନମାନେ ଏହିସବୁ ଜ୍ଞାନକୁ ଆମକୁ ପ୍ରଦାନ କରିବା ପାଇଁ ସବୁ ଦିଆଯାଇଛି, ଶାସ୍ତ୍ର ରହିଛି। ଭଗବାନଙ୍କ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟି ଭୁଲି ଯାଇଛେ। ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, କ'ଣ କ'ଣ ସମ୍ବନ୍ଧ ଭାବିଦେ ପ୍ରୟୋଜନ, ତିନୋଟି ତତ୍ତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଆମ ସମ୍ବନ୍ଧ ଦେଖୁଛେ, ଆମେ ଏ ସମ୍ବନ୍ଧ, ଇଏ ସେ, ଇଏ ମୋର ପିତା, ଇଏ ମୋର ମାତା, ଇଏ ମୋର ଭାଇ, ଇଏ ମୋର ଭଉଣୀ, ଇଏ ମୋର ସ୍ୱାମୀ, ଇଏ ମୋର ସ୍ତ୍ରୀ, ଏଇଭଳି ଭାବରେ ଚିନ୍ତା କରୁଛେ, କିନ୍ତୁ ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ। ଭଗବାନଙ୍କ ସହିତ ସମ୍ବନ୍ଧକୁ ଆମେ ଭୁଲି ଯାଇକରି ଏ ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ। ଏ ସମ୍ବନ୍ଧ ଯେଉଁ ରହିଛି, ଏ ଶରୀର ଥିବା ପର୍ଯ୍ୟନ୍ତ ଏ ସମ୍ବନ୍ଧ ରହିଛି, ଏ ଶରୀର ଚାଲିଗଲା ପରେ ସେ ସମ୍ବନ୍ଧ ନଷ୍ଟ ହୋଇଯିବ। ତାହେଲେ ଯେତେବେଳେ ମହାପ୍ରଭୁ ତାଙ୍କର ଏଇ ମହା କୀର୍ତ୍ତନ କରୁଥିଲେ, ମହାପ୍ରଭୁ ସଂକୀର୍ତ୍ତନଙ୍କ ପିତରକୁ ବୋଲି ପିତରକୁ ବୋଲି କୁହାଯାଇଛି, ଗୌରାଙ୍ଗ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏ ସଂକୀର୍ତ୍ତନକୁ ଆରମ୍ଭ କରିଛନ୍ତି। ତେଣୁ ନବଦ୍ୱୀପରେ ଯେତେବେଳେ ଭଗବାନଙ୍କ ଲୀଳା ଚାଲିଥିଲା, ସେଇ ଶିବାସଙ୍କର ଅଙ୍ଗଣରେ, ଶିବାସଙ୍କ ଗୃହ ଭିତରେ, ଘର ଭିତରେ କବାଟ ଦେଇକରି ସେ କୀର୍ତ୍ତନ କରୁଥିଲେ, କୀର୍ତ୍ତନ କରୁଥିଲେ। ଏହିଭଳି ଭାବରେ ରାତି ସାରା କୀର୍ତ୍ତନ ଚାଲିଥିଲା, ଅନ୍ୟମାନଙ୍କୁ ଆଲାଉ କରାଯାଉନଥିଲା। ତେଣୁ ଏହିଭଳି ଭାବରେ ଗୋଟେ ଥର କ'ଣ ହେଇଛି, କୀର୍ତ୍ତନ ଚାଲିଛି, ଏଣେ ଶ୍ରୀବାସ ପଣ୍ଡିତଙ୍କର ପୁତ୍ର ମୃତ୍ୟୁବରଣ କଲେ, ତାଙ୍କର ପତ୍ନୀ ମାଳିନୀ ଦେବୀ ଏ ପୁତ୍ରର ମୃତ୍ୟୁରେ କ୍ରନ୍ଦନ କରୁଛନ୍ତି। ଏ କ୍ରନ୍ଦନ ଶୁଣିକି ଶ୍ରୀବାସ ଧାଇଁକି ପଳାଇ ଆସି କ'ଣ ହେଲା ବୋଲି ଦେଖିଲା ବେଳକୁ ତାଙ୍କ ପୁଅ ତ ଖରାପ ପଡ଼ିଥିଲେ କି ଦେହ ଖରାପ ଥିଲା, ଏଭଳି ଭାବରେ ମୃତ୍ୟୁବରଣ କଲେ। ତେଣୁ ସେ ମନା କରିଦେଲେ ତାଙ୍କ ସ୍ତ୍ରୀଙ୍କୁ, କହିଲେ ନା ତୁମେ କ୍ରନ୍ଦନ କରିପାରିବ ନାହିଁ, ଭଗବାନ ମହାପ୍ରଭୁଙ୍କର କୀର୍ତ୍ତନରେ ବାଧା ଆସିବ, ତୁମେ କ୍ରନ୍ଦନ କର ନା, ଯଦି କ୍ରନ୍ଦନ କରିବ ତାହେଲେ ମୁଁ ଯାଇ ଧାସ ଦେବି ଯେଉଁ ଗଙ୍ଗାରେ କହିଲେ। ତେଣୁ ତାଙ୍କର ପତ୍ନୀ କେତେ ମନ ଦୁଃଖରେ ଚୁପଚାପ ରହିଲେ, କିଛି କହିଲେ ନାହିଁ। ଭଗବାନ ତ ମହାପ୍ରଭୁ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ, ସେ କହିଲେ ଆଜିର ଯେଉଁ କୀର୍ତ୍ତନରେ କାହିଁକି ଆନନ୍ଦ ଆସୁନାହିଁ, ତ ଅନ୍ୟ ସବୁ ଭକ୍ତମାନେ ସବୁ ଜାଣିଥିଲେ ଘଟଣା, ସେ ଜାଣିଥିଲେ, ତେଣୁ ସେ କହିଦେଲେ, କହିଦେଲେ ମହାପ୍ରଭୁ ଶ୍ରୀବାସ ପଣ୍ଡିତଙ୍କ ପୁତ୍ରର ମୃତ୍ୟୁ ହୋଇଯାଇଛି। ତେଣୁ ସେ ଶୁଣିକରି କହିଲେ ମୋତେ କହିଲେ ନାହିଁ କାହିଁକି, ଏଇଭଳି ଭାବରେ କହୁଛନ୍ତି। ତେଣୁ ସେ ଆସିକରି ତାଙ୍କୁ ବଞ୍ଚାଇ ଦେଲେ, ଶ୍ରୀବାସ ପଣ୍ଡିତଙ୍କର ପୁତ୍ରକୁ ବଞ୍ଚାଇ ଦେଲେ, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କୁ ପଚାରିଲେ, ହେ ପୁତ୍ର, ତମେ ଶ୍ରୀବାସଙ୍କର ଗୃହକୁ ଛାଡ଼ିକି କାହିଁକି ଯାଉଛ? ତେଣୁ ସେ ବଞ୍ଚିଗଲେ, ବଞ୍ଚିକି ସେ କହୁଛନ୍ତି, ପ୍ରଭୁ ଆପଣ ଯେଉଁଭଳି ଭାବରେ ନିୟମ କରିଛନ୍ତି ଆମେ ସେଇଭଳି ଭାବରେ କାର୍ଯ୍ୟ କରୁଛୁ, କିଏ କାହାର ପୁତ୍ର, କିଏ କାହାର ପିତା, ଏ ଜନ୍ମରେ ଇଏ ମୋର ପିତା ହେଇଛନ୍ତି, ପୂର୍ବ ଜନ୍ମରେ ସିଏ ମୋର ଶତ୍ରୁ ହେଇଥାଇପାରନ୍ତି ବା ସିଏ ମୋର ପୁତ୍ର ହେଇଥାଇପାରନ୍ତି, ଏ ଜନ୍ମରେ ଆମେ ଏଇଭଳି ଭାବରେ ହେଉଛେ, ତେଣୁ ଏ ଜନ୍ମରେ ଆମର ଯେ ପୁତ୍ର ହେଇଛନ୍ତି ସେ ପୂର୍ବ ଜନ୍ମରେ ସେ ଆମର ଶତ୍ରୁ ହେଇଥାଇପାରନ୍ତି, କିଛି କହିହେବ ନାହିଁ, ଏ ଶରୀର ଥିବା ପର୍ଯ୍ୟନ୍ତ ଏ ସମ୍ବନ୍ଧ ରହିଛି, କିନ୍ତୁ ଶରୀର ଚାଲିଗଲା ପରେ ସେ ସମ୍ବନ୍ଧଟି ନଷ୍ଟ ହୋଇଯିବ। ଏଇଭଳି ଭାବରେ କହିଲା ପରେ ଅବଶ୍ୟ ସେ ତାଙ୍କ କହିଲେ, ପ୍ରଭୁ ଆପଣ ଯେଉଁଭଳି ଭାବରେ ନିୟମ କରିଛନ୍ତି ଆମେ ସେଇଭଳି ଭାବରେ କାର୍ଯ୍ୟ କରୁଛୁ, ଏଇଭଳି ଭାବରେ ଏଇ ଭାଗବତରେ ଏଇସବୁ ଶିକ୍ଷା ରହିଛି। ମୃତ ବ୍ୟକ୍ତିକୁ ମଧ୍ୟ ନାରଦ ମୁନି ମଧ୍ୟ ସେଇଭଳି ଭାବରେ ଯେଉଁ ରହିଛନ୍ତି ଚିତ୍ରକେତୁଙ୍କର ପୁତ୍ରକୁ ବଞ୍ଚାଇ ଦେଇଥିଲେ, ବଞ୍ଚାଇ ସିଏ ମଧ୍ୟ ସେଇ ଜ୍ଞାନ ଦେଇଥିଲେ, ଉପଦେଶ ଦେଇଥିଲେ, ଏସବୁ କଥା ରହିଛି। ତେଣୁ ଏ ଯେଉଁ ରହିଛି ଆମର ଏଇ ଯେଉଁ ଶରୀର ଥିବା ପର୍ଯ୍ୟନ୍ତ ଏ ସମ୍ବନ୍ଧ, କିନ୍ତୁ ଶରୀର ଚାଲିଗଲା ପରେ ଆଉ ସେ ସମ୍ବନ୍ଧ ରହିବ ନା, ଭୁଲିଯିବା, କିଏ କେଉଁ ଜନ୍ମରେ କ'ଣ ଥିଲେ କ'ଣ ନାହିଁ କିଛି କହିହେବ ନାହିଁ। ତେଣୁ ଆମର ନାରଦ ମୁନି ପ୍ରାଚୀନ ବରିଙ୍କୁ ଗୋଟେ ଉପାଖ୍ୟାନ କହିଛନ୍ତି, ପୁରଞ୍ଜନ ଉପାଖ୍ୟାନ, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପୁରଞ୍ଜନ ଉପାଖ୍ୟାନ। ସିଏ ନାରଦ ମୁନି ତା ପ୍ରାଚୀନ ବରି ତାଙ୍କର ପୁତ୍ର ହେଉଛନ୍ତି ପ୍ରଚେତା, ପ୍ରଚେତା ଦଶ ଜଣ ପୁତ୍ର ପ୍ରଚେତା ପ୍ରଚେତା କହିଲେ ଜ୍ଞାନ ପ୍ରକୃଷ୍ଟ ରୂପରେ ଜ୍ଞାନ ତାଙ୍କର ରହିଛି ପ୍ରଚେତା ବହୁତ କଥା ରହିଛି ତାଙ୍କ ବିଷୟରେ ଆମେ ଆଲୋଚନା କରିବା ନାହିଁ କିନ୍ତୁ ଏଇଭଳି ଭାବେ ପ୍ରଚେତାମାନଙ୍କୁ ଭଗବାନ ନିଜେ ଆସି ତାଙ୍କୁ ଜ୍ଞାନ ପ୍ରଦାନ କଲେ ନାରଦ ମୁନି ମଧ୍ୟ ତାଙ୍କୁ ଜ୍ଞାନ ପ୍ରଦାନ କଲେ ଏ ଚତୁର୍ଥ ସ୍କନ୍ଧରେ ସେସବୁ କଥା ରହିଛି ଏବଂ ଇଏ ତାଙ୍କର ପିତା ପ୍ରାଚୀନ ଭରି କ'ଣ କରୁଛନ୍ତି ଯଜ୍ଞ କାର୍ଯ୍ୟରେ ଲିପ୍ତ ରହିଛନ୍ତି କର୍ମକାଣ୍ଡ ଯଜ୍ଞରେ ଲିପ୍ତ ରହିଛନ୍ତି ଯେଉଁ ପଶୁବଳି ସବୁ ଦିଆଯାଉଛି ସେମାନେ ସବୁ ତାପରେ ତାଙ୍କ ସେମାନେ ମଧ୍ୟ ତାଙ୍କୁ ବଳି ପକାଇବେ ଏଇସବୁ ନାରଦ ମୁନି ଆସି ତାଙ୍କୁ ଉପଦେଶ ଦେଲେ ଦେଖନ୍ତୁ ଆପଣ ଯେଉଁ ଯଜ୍ଞ କରିଛନ୍ତି ଏତେ ସବୁ ଯଜ୍ଞ କରିଛନ୍ତି ଏସବୁ ପଶୁମାନଙ୍କୁ ହତ୍ୟା କରିଛନ୍ତି ସେମାନେ ସବୁ ଦେଖନ୍ତୁ ସେ ବଞ୍ଚିକି ରହିଛନ୍ତି ସେଇଠି ତାଙ୍କୁ ବଞ୍ଚେଇ ଦେଲେ ସିଏ ନାରଦ ମୁନି କହିଲେ ଦେଖନ୍ତୁ ସେମାନେ ଅପେକ୍ଷା କରିଛନ୍ତି ତୁମେ ମୃତ୍ୟୁବରଣ କଲେ ତୁମକୁ ସେ ହତ୍ୟା କରିବେ ତୁମକୁ ସେଭଳି ଭାବେ ଯଜ୍ଞରେ ବଳି ପ୍ରଦାନ କରିବେ ଏହିଭଳି ଭାବରେ କହିକି ତାଙ୍କୁ ଜ୍ଞାନ ପ୍ରଦାନ କଲେ ସେହି ସମୟରେ ସେ ତାଙ୍କୁ ଗୋଟେ ଉପାଖ୍ୟାନ କହୁଛନ୍ତି ଗୋଟେ ଗଳ୍ପ କହୁଛନ୍ତି ସେ ଗଳ୍ପ କ'ଣ ନା ପୁରଞ୍ଜନ ଉପାଖ୍ୟାନ ପୁରଞ୍ଜନ ଉପାଖ୍ୟାନ ପୁରଞ୍ଜନ ଉପାଖ୍ୟାନ କ'ଣ ନା ଜଣେ ବ୍ୟକ୍ତି ରହିଛି ସେ ବ୍ୟକ୍ତି ଆମେ ଯେମିତି ରହିଛି ଆମ କଥା ଆଉ କ'ଣ ବ୍ୟକ୍ତି ଜଣେ ବିବାହ କଲେ ସେ ପତ୍ନୀ ପତି ସହିତ ରହିଛି ସେ ବିଭିନ୍ନ ପ୍ରକାର ବହୁତ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ସେ ପତ୍ନୀ ପତି ଏଭଳି ଭାବରେ ଆସକ୍ତି ରହିଲେ ପରଜନ୍ମରେ ସେ ସ୍ତ୍ରୀ ରୂପରେ ଜନ୍ମଗ୍ରହଣ କଲେ ଏବଂ ସେ ପତ୍ନୀ ଜଣଙ୍କ ପୂର୍ବ ଜନ୍ମରେ ଯିଏ ଥିଲେ ସେ ତାଙ୍କର ପତି ହେଇକରି ଜନ୍ମଗ୍ରହଣ କଲେ ଏସବୁ କଥା ବର୍ଣ୍ଣନା କରାଯାଇଛି ପୁରଞ୍ଜନ ଉପାଖ୍ୟାନରେ ତେଣୁ ଜଣେ ସ୍ତ୍ରୀ ଜନ୍ମ କାହିଁକି ପ୍ରାପ୍ତ ହେଉଛି ସ୍ତ୍ରୀ ସ୍ତ୍ରୀଙ୍କୁ କୁହାଯାଇଛି କ'ଣ ପାପ ଜନୟ ବୋଲି କୁହାଯାଇଛି କାହିଁକି ନା ଏଇଭଳି ଭାବରେ ଯେଉଁ ଆସକ୍ତି ରହିଛି ତାଙ୍କ ପୂର୍ବ ଜନ୍ମରେ ସେଇଭଳି ଭାବରେ ଆସକ୍ତି ଥିଲା ସେଥିପାଇଁ ସେମାନେ ଗୋଟେ ସ୍ତ୍ରୀ ଜନ୍ମ ପ୍ରାପ୍ତ ହୋଇଛନ୍ତି ଅଧିକାଂଶ କେସ୍ରେ ଗୋଟେ ଏକ୍ସେପ୍ସନ୍ ଥାଇପାରେ କିନ୍ତୁ ଇଏ ହେଉଛି ଜେନେରାଲ ନିୟମ ହେଉଛି ଏଇଟା ତେଣୁ ଯାହା ବି ହେଉ ଏ ଯେଉଁ ରହିଛି ଏ ଯେଉଁ ସମ୍ବନ୍ଧ ରହିଛି ଆମ ଏଇ ଶରୀର ଥିବା ପର୍ଯ୍ୟନ୍ତ ସେ ସମ୍ବନ୍ଧ ରହିଛି ଏ ଶରୀର ଯେତେବେଳେ ଚାଲିଯିବ ସେତେବେଳେ ସେ ସମ୍ବନ୍ଧ ରହିବ ନାହିଁ ସେତେବେଳେ ଆମେ ଭୁଲିଯିବା କିଏ କାହାର ପିତା କିଏ କାହାର ମାତା ଏସବୁ ଏସବୁ କଥା ବହୁତ କଥା ରହିଛି ଯାହା ହଉ ଆମର ଏ ଯେଉଁ ସମ୍ବନ୍ଧ ରହିଛି ସମ୍ବନ୍ଧ ଜ୍ଞାନଟା ଏ ସମ୍ବନ୍ଧଟା ପ୍ରକୃତରେ ଭଗବାନଙ୍କ ସହିତ ଆମର ରହିଛି ନିତ୍ୟ ସମ୍ବନ୍ଧ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟା ପରିବର୍ତ୍ତନ ହେବ ନାହିଁ ସେ ସମ୍ବନ୍ଧଟା ସବୁବେଳେ ପାଇଁ ରହିବ ଚିରଦିନ ଚିରକାଳ ପାଇଁ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହୁଛନ୍ତି ମମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ ଭଗବାନଙ୍କର ଅଂଶ ହେଉଛନ୍ତି ଆମେ ସବୁ ଭଗବାନଙ୍କର ଅଂଶ ସନାତନ ସବୁବେଳେ ପାଇଁ ଆମେ ଭଗବାନଙ୍କର ଅଂଶ ରହିଛେ ଏମିତି କିଛି ନୁହଁ କୋଟିଏ ବର୍ଷ ତଳେ ନଥିଲା ସେ ସମ୍ବନ୍ଧ ଆଉ କୋଟିଏ ବର୍ଷ ପରେ ରହିବ ନାହିଁ ନା ନିତ୍ୟ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ ମମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ ଆମେ ଭଗବାନଙ୍କର ଅଂଶ ଆମେ ଭଗବାନଙ୍କ ସହିତ ସନାତନ ଅଂଶ ସବୁବେଳେ ପାଇଁ ଭଗବାନଙ୍କର ଅଂଶ ସମ୍ବନ୍ଧ ରହିଛି ସେ ସମ୍ବନ୍ଧର ପରିବର୍ତ୍ତନ ହେବ ନାହିଁ ଯେତେବେଳେ ଭଗବାନଙ୍କ ଲୀଳାରେ ଏଇସବୁ ଲୀଳା ସବୁ ଚାଲିଛି ଭଗବାନଙ୍କର ଦ୍ୱାରକା ଲୀଳା ସବୁ ରହିଛି ଭଗବାନଙ୍କର ଦ୍ୱାରକା ଲୀଳାରେ ଯେଉଁ ରହିଛି ଭଗବାନ ଯେତେବେଳେ କ'ଣ ମହାଭାରତ ଯୁଦ୍ଧ ଯେତେବେଳେ ହେଉଥିଲା ଭଗବାନଙ୍କ ସେତେବେଳେ ପାଖାପାଖି 90 ବର୍ଷ ହୋଇଥିଲା 90 ବର୍ଷ କେତେ ଜଣ କହନ୍ତି 100 ବର୍ଷ ପାଖାପାଖି 90 ବର୍ଷ ହୋଇଥିଲା ତେଣୁ ସେ ଯେତେବେଳେ ଆସିଲେ ଭାଗବତ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଆସୁଛନ୍ତି ଏ ଦ୍ୱାରକା ଲୀଳାଟିକୁ ବର୍ଣ୍ଣନା କରାଯାଇଛି ତେଣୁ ଯେତେବେଳେ ସେ ଆସିଲେ ସବୁ ଦ୍ୱାରକାବାସୀମାନେ ତାଙ୍କୁ ସବୁ ସ୍ୱାଗତ କରୁଛନ୍ତି ସ୍ୱାଗତ ଜଣାଉଛନ୍ତି ଏସବୁ କଥା ବର୍ଣ୍ଣନା କରାଯାଇଛି ଏବଂ ତାପରେ ସିଏ ତାଙ୍କ ପିତାଙ୍କ ସହିତ ପିତାଙ୍କୁ ଯାଇ ପ୍ରଣାମ କରୁଛନ୍ତି ଏବଂ ମାତାଙ୍କ ପାଖକୁ ଯାଇଛନ୍ତି ମାତାଙ୍କ ପାଖକୁ ଯାଉଛନ୍ତି 16,108 ରାଣୀ ରହିଛନ୍ତି ତାଙ୍କର ପ୍ରତି ରାଣୀଙ୍କର 10 ପୁତ୍ର ଏବଂ ସେ ପୁତ୍ରମାନଙ୍କ ମଧ୍ୟ 10 ପୁତ୍ର ଏଇଭଳି ଭାବେ କିନ୍ତୁ ଯାହା ବି ହଉ ଯେତେବେଳେ ଯାଉଛନ୍ତି ତାଙ୍କ ମାଆଙ୍କ ପାଖକୁ ଯାଉଛନ୍ତି ତାଙ୍କ ମାଆ ଦେବକୀ ସେଠି ଦେବିକୀ ରହିଛନ୍ତି ଯଶୋଦା ସେଠି ନାହାନ୍ତି ଦେବିକୀ ରହିଛନ୍ତି ତାଙ୍କର ମଧ୍ୟ ଅନ୍ୟ ଭଉଣୀମାନେ ଅଛନ୍ତି 18 ଜଣ ନା କେତେ ଜଣ ସେମାନେ ସବୁ ଭଉଣୀ ଅଛନ୍ତି ସବୁ ତାଙ୍କ ପାଖକୁ ଯାଉଛନ୍ତି ଏବଂ ଦେବକୀ ଯେତେବେଳେ ତାଙ୍କୁ ଦେଖୁଛନ୍ତି ଏ ପୁତ୍ରକୁ ଦେଖୁଛନ୍ତି ତାଙ୍କର ସ୍ତନ୍ୟରେ କ୍ଷୀରଜାତ ହେଉଛି ଏବଂ ସେ ସ୍ତନ୍ୟପାନ କରୁଛନ୍ତି ଇଏ ହେଉଛି ନିତ୍ୟ ସମ୍ବନ୍ଧ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ନିତ୍ୟ ସମ୍ବନ୍ଧ ଏଇଟା ନିତ୍ୟ ସମ୍ବନ୍ଧ ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ଯେଉଁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟାକୁ ଆମେ ଭୁଲି ଯାଇଥିବାରୁ ଏଇଭଳି ଭାବେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ଏଠି ଭଗବାନ କହୁଛନ୍ତି ବ୍ରାହ୍ମଣ, ଏଇ ଯେଉଁ ସୁଖଦେବ ଗୋସ୍ୱାମୀ ନିଜେ କହୁଛନ୍ତି, ଜ୍ଞାନ ସବୁ ଦେଉଛନ୍ତି, କେଉଁଟା ଅନ୍ୟମାନେ ବିଭିନ୍ନ ମୁନି ଋଷିମାନଙ୍କ କଥା କହୁଛନ୍ତି, କିନ୍ତୁ ଏଠି ଭଗବାନ ସ୍ୱୟଂ କହୁଛନ୍ତି ଆମକୁ। ଭଗବାନ ସ୍ୱୟଂ ଏ ଶିକ୍ଷାଟି ପ୍ରଦାନ କରିଛନ୍ତି, ଭଗବାନ ନିଜେ କହୁଛନ୍ତି। ତେଣୁ ଏ ଅଧ୍ୟାୟର ଅନ୍ତିମରେ ଏଇଟା କନକ୍ଲୁଜନ୍ ଦେଉଛନ୍ତି ଭଗବାନ ଏଇ ଦୁଇଟି ଶ୍ଳୋକରେ। ଆମେ ଏଇ ଦୁଇଟି ଶ୍ଳୋକ ପାଠ କରିବା, କାରଣ ଆସନ୍ତାକାଲି ଆଉ ଗୋଟେ ଶ୍ଳୋକ ଆରମ୍ଭ କରିବା, ଆଉ ଗୋଟେ ଅଧ୍ୟାୟ ଆରମ୍ଭ କରିବା, 65 ଅଧ୍ୟାୟ ଆଉ ଗୋଟେ ଅଧ୍ୟାୟ ଆରମ୍ଭ ହେବ। ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନ କହୁଛନ୍ତି, ବ୍ରାହ୍ମଣାର୍ଥେ ହ୍ୟପରୁଦ ହର୍ତ୍ତାରଂ ପାତେ ଦଧ। ବ୍ରାହ୍ମଣଙ୍କର ଧନକୁ ଯେଉଁମାନେ ଅହରଣ କରିବେ ସେମାନେ ହର୍ତ୍ତାରଂ ପାତେ ଦଧ, ସେମାନେ କେମିତି ପତନ ହେବ ତାଙ୍କର ଭଗବାନ ନିଜେ ଦେଖାଇଦେଲେ। ନୃଗ ମହାରାଜଙ୍କର ଜୀବନରୁ ଉଦ୍ଧାର କରିକିରି ନୃଗ ମହାରାଜଙ୍କ ଜରିଆରେ ଆମକୁ ଶିକ୍ଷା ଦେଲେ, ଯଦମାନଙ୍କୁ ଶିକ୍ଷା ଦେଉଛନ୍ତି, ଆମମାନଙ୍କୁ ମଧ୍ୟ ଶିକ୍ଷା ଦେବା ଦିଆଯାଉଛି। ପାତେ ଦଧ, ତେଣୁ ଅଜାନନ୍ତମ ପିହେ ନ, ଜଣେ ଯଦି କହିବ ମୁଁ ଜାଣିନଥିଲି ଏଇଟା କରିଦେଲି, ନା ଅଜାନନ୍ତରେ ମଧ୍ୟ ସିଏ ଭୋଗ କଲେ, ନା ପାପ ଦଣ୍ଡ ଭୋଗ କଲେ। ଅଜାନନ୍ତମ ପିହେ ନ ନୃଗଂ ବ୍ରାହ୍ମଣ ଗୌରବ, ବ୍ରାହ୍ମଣର ଯେଉଁ ଗୌରବ ରହିଛି, ବ୍ରାହ୍ମଣର ଯେଉଁ ରହିଛି ତାଙ୍କର ମହିମା ରହିଛି, ଏଇଟା ନୃଗ ଜାଣିପାରିନଥିଲେ। ସେ ଅଜାଣତରେ କରିଥିଲେ, ସେ ଜାଣି ଜାଣତରେ କରିନଥିଲେ, ଏଇଟାକୁ ଅଜାଣତରେ କରିଥିଲେ, କିନ୍ତୁ ଅଜାଣତରେ କଲେ ମଧ୍ୟ ତାଙ୍କୁ ଭୋଗ କରିବାକୁ ପଡ଼ିଲା, ଦଣ୍ଡ ଭୋଗ କରିବାକୁ ପଡ଼ିଲା। ଆଉ ଯେଉଁମାନେ ଜାଣତରେ କରିବେ ତାଙ୍କ କଥା କ'ଣ କହିବା। ତେଣୁ ତା ପର ଶ୍ଳୋକରେ କହୁଛନ୍ତି, ଆଚ୍ଛା ଏ ଶ୍ଳୋକର ଭାଷ୍ୟରେ, ଭାଷ୍ୟ କହିଲା ମାନେ ବହୁତ ସମୟ ଲାଗିବ, ତେଣୁ ପର ଶ୍ଳୋକଟି ଆଲୋଚନା କରିଦେବା। ଏବଂ ବିଶ୍ରାବ୍ୟ ଭଗବାନ ମୁକୁନ୍ଦ ଦ୍ୱାରକୌକ ସହ ପାବନ ସର୍ବଲୋକାନାଂ ବିବେଶ ନିଜ ମନ୍ଦିରମ୍। ଏଇ ଯେଉଁ ରହିଛି ଦ୍ୱାରକାରେ ତାଙ୍କର ଯେଉଁ ଗୋଟେ ବନରେ ଏଇସବୁ ଲୀଳାଟି ହେଉଥିଲା, ଏଇଭଳି ଭାବରେ ଲୀଳାଟି ଶେଷ ହେଲା। ଏବଂ ବିଶ୍ରାବ୍ୟ ଭଗବାନ ଏଇଭଳି ଭାବରେ ବିଶେଷ ଭାବରେ ଏଇ କଥାଟିକୁ ଭଗବାନ କହିଲେ, ଭଗବାନ କହିଲେ ସେ ଜ୍ଞାନ ପ୍ରଦାନ କରିବେ, ତାଙ୍କ ପାଖରେ ସବୁ ଜ୍ଞାନ ରହିଛି, ସବୁ ଜ୍ଞାନ ସିଏ ଦେଉଛନ୍ତି। ଯେତେ ଯେଉଁ ଗୁରୁ ହେଉଛନ୍ତି ବା ଯିଏ ହେଉଛନ୍ତି, ଇଏ ମୂଳ ଗୁରୁ ହେଉଛନ୍ତି ଭଗବାନ। ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦମ କୃଷ୍ଣ ବନ୍ଦେ ଜଗତ ଗୁରୁ। ଭଗବାନ ହେଉଛନ୍ତି ଜଗତ ଗୁରୁ। ଏ ଆମର ଗୋଟେ କୁହାଯାଏ ବୈଷ୍ଣବ ରାଜ୍ୟରେ, ବୈଷ୍ଣବ ଇଏରେ, ବୈଷ୍ଣବ ଧାରାରେ କୁହାଯାଏ ଏ ଯେଉଁ ଜଗତଗୁରୁ ପଦବୀ ଖାଲି ରହିଛି। ଜଗତଗୁରୁ କେହି ଚାହାନ୍ତି ନାହିଁ ଜଗତଗୁରୁ ହେବା ପାଇଁ, ଯଦିଓ ସେମାନେ ଜଗତଗୁରୁ, ସେମାନେ କିନ୍ତୁ କହନ୍ତି ନାହିଁ ଆମେ ଜଗତଗୁରୁ ବୋଲି, ଭଗବାନ ନିଜେ ଜଗତଗୁରୁ। କିନ୍ତୁ ସିଏ କହୁଛନ୍ତି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ରାଧିକା ଆମର ଗୁରୁ, ରାଧାରାଣୀ ହେଉଛନ୍ତି ଆମର ଗୁରୁ, ଆମେ ଶିଷ୍ୟ ନଟ, ମୁଁ ତାଙ୍କର ଶିଷ୍ୟ, ନୃତ୍ୟ କରୁଛି, ନୃତ୍ୟ ଶିକ୍ଷା ଶିଖି ମୋତେ ସେ ଦେଉଛନ୍ତି। ଏଇଭଳି ଭାବରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭଗବାନ ଯିଏ ମୂଳ ଗୁରୁ ସିଏ କହୁଛନ୍ତି ମୁଁ ଗୁରୁ ନୁହଁ, ରାଧାରାଣୀ ହେଉଛନ୍ତି ଗୁରୁ, ରାଧାରାଣୀ କହୁଛନ୍ତି ମୁଁ ଗୁରୁ ନୁହଁ, ଅନ୍ୟମାନେ ଗୁରୁ, ଏଇଭଳି ଭାବରେ କଥା ସବୁ ରହିଛି। ଯେଉଁ ରହିଛନ୍ତି ବ୍ରହ୍ମା, ବ୍ରହ୍ମା ପ୍ରକୃତରେ ଭଗବାନ ଜ୍ଞାନ ଦେଇଛନ୍ତି ବ୍ରହ୍ମାଙ୍କୁ, ଆମର ଯେଉଁ ସମ୍ପ୍ରଦାୟ ଆସିଛି ଏ ବ୍ରହ୍ମାଙ୍କଠାରୁ ଏ ସମ୍ପ୍ରଦାୟ ଆସିଛି, ତେଣୁ ଆମେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ, ନାରଦ ମୁନିଙ୍କ ସମ୍ପ୍ରଦାୟ, ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ନାରଦ ମୁନି। ଭଗବାନ ପ୍ରଥମେ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ, ଏ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 33-36 ଏ ଚାରୋଟି ଶ୍ଳୋକରେ, ଚତୁଃଶ୍ଳୋକୀ ଭାଗବତ, ଏ ଚତୁଃଶ୍ଳୋକୀ ଭାଗବତର ବିସ୍ତାର ହେଉଛି 18,000 ଶ୍ଳୋକ। ତେଣୁ ବ୍ରହ୍ମା ହେଉଛନ୍ତି ମୂଳ ଗୁରୁ, ତେନେ ବ୍ରହ୍ମ ହୃଦାଜ ଆଦି କବୟେ, ଭାଗବତ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି, ବ୍ରହ୍ମାଙ୍କୁ କୁହାଯାଉଛି ଆଦିଗୁରୁ, ମୂଳ ଗୁରୁ। କିନ୍ତୁ ବ୍ରହ୍ମାଙ୍କୁ ଯେତେବେଳେ ନାରଦ ମୁନି କହିଲେ, ପ୍ରଭୁ ଆପଣ ତ ସବୁକିଛି ଜାଣନ୍ତି ଆଉ ଆପଣ କାହାର ଧ୍ୟାନ କରୁଛନ୍ତି, ସେହି ସମୟରେ ସେ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି କହିଛନ୍ତି, ଦେଖ ତସ୍ମୈ ନମ ଭଗବତେ ବାସୁଦେବାୟ ଧୀମହି ଜନ୍ମାୟା ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ସେ କହୁଛନ୍ତି ମୁଁ ସେହି ଭଗବାନଙ୍କୁ ପ୍ରଣାମ କରୁଛି, ତସ୍ମୈ ନମ ଭଗବତେ ବାସୁଦେବାୟ ଧୀମହି, ଭଗବାନଙ୍କୁ ମୁଁ ଧ୍ୟାନ କରୁଛି, ବାସୁଦେବଙ୍କୁ ଧ୍ୟାନ କରୁଛି, ଯାହାଙ୍କର ମାୟାରେ ମୋହିତ ହେଇକରି ମୋତେ ସେମାନେ କହନ୍ତି ଜଗତଗୁରୁ ବୋଲି, ଯଦିଓ ସେ ଜଗତଗୁରୁ, ସେ କିନ୍ତୁ କହୁନାହାନ୍ତି ମୁଁ ଜଗତଗୁରୁ। ଏଇଭଳି ଭାବେ ବୈଷ୍ଣବ ଧାରାରେ ଏଇଟା କେହି କହନ୍ତି ଜଗତଗୁରୁ କେହି ବୋଲି ଦାବି କରନ୍ତି ନାହିଁ, କିନ୍ତୁ ପ୍ରକୃତରେ ଜଗତଗୁରୁ ହେଉଛନ୍ତି ଭଗବାନ। ତାଙ୍କଠାରୁ ଯେତେ ସବୁ ସମ୍ପ୍ରଦାୟ ସବୁ ରହିଛି, ମୂଳ ଜ୍ଞାନ ଦେଉଛନ୍ତି ଭଗବାନ। ଭଗବାନ ନିଜେ କହିଲେ ନା, ମତ ସ୍ମୃତିର ଜ୍ଞାନମ ଅପହନମ ଚ, ମୋଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ଭଗବାନ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଏଠି ଭଗବାନ ଏବଂ ବିଶ୍ରାବ୍ୟ ଭଗବାନ, ଭଗବାନ ଭଗବାନ କୁହାଗଲା ଏଠି ଆପର ଶ୍ଳୋକରେ ଏଇଟା କୁହାଯାଇଛି। ଭଗବାନ ସେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁକିଛି ତାଙ୍କ ଐଶ୍ୱର୍ଯ୍ୟ ରହିଛି। ତେଣୁ ଏହିଭଳି ଭାବରେ ସେ ଶୁଣିଲେ, ଏ କୋଇଲିର କୁହୁ ସ୍ୱନରେ ଜଣେ ଭଗବାନଙ୍କୁ ଜାଣିପାରିବ? ହଁ, କୋଇଲିର କୁହୁ ସ୍ୱନ ଏଇଠି ବାଜୁଛି, ଭଗବାନଙ୍କୁ ଜାଣିପାରିବ ଯେ ଭଗବାନ ଭକ୍ତ, ସବୁଠି ସେ ଭଗବାନଙ୍କୁ ଅନୁଭବ କରିବେ। କୋଇଲିର ଏ ଯେଉଁ କୁହୁ ସ୍ୱର ରହିଛି, ଏଇଟା କିଏ ଦେଲା? ଭଗବାନ ଦେଇଛନ୍ତି। କୋଇଲି ସବୁବେଳେ କାହିଁ ବଜାଉନାହିଁ, କାହିଁ ଏଇ ସମୟ ବସନ୍ତ ଋତୁରେ ବଜାଏ, ଅବଶ୍ୟ ଟିକେ ବର୍ତ୍ତମାନ ସରିଗଲାଣି ବାଜୁଛି କୋଇଲି, କାହିଁକି କାରଣ କ'ଣ? ତାହେଲେ ଆମର ଶିଶୁ ହଳଧର ମହାସ୍ୱାମୀ କହୁଥିଲେ ଯେ କୋଇଲିର ଏ ଯେଉଁ ସ୍ୱନଟା ରହିଛି, ଏ ପଞ୍ଚମ ତାହାନରେ ସାତଟି ସ୍ୱର ରହିଛି, ସାରେ ଗାମା ପାଧାନି, ସାତଟି ସପ୍ତସ୍ୱର। ଏଇ କୋଇଲିର ଯେଉଁ ସ୍ୱର ହେଉଛି ପଞ୍ଚମ ସ୍ୱର, ପଞ୍ଚମରେ ସେ ଗାନ କରୁଛି ସେ କୁହ କୁହ। ଭଗବାନ ଯେତେବେଳେ ଲୀଳା କରୁଥିଲେ ତାଙ୍କର ବୃନ୍ଦାବନ ଲୀଳାରେ, ଏ କୋଇଲି ଯେତେବେଳେ ବୋବୁଥିଲା, ଭଗବାନ ମଧ୍ୟ ସେଇଭଳି ଭାବେ କୋଇଲି ଭଳି ବୋବୁଥିଲେ ଭଗବାନ। ଭଗବାନ ସବୁ ଭାଷା ଜାଣନ୍ତି, କୋଇଲି ଯେଉଁ ବୋବୋଉଛି ସେ କ'ଣ କହୁଛି ଭଗବାନ କହିପାରିବେ? ଏ ଗୋଟେ ରହିଛି, ଗୋଟେ ଗୀତଟେ ରହିଛି ଯେ ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯାଇଛନ୍ତି ବୃନ୍ଦାବନକୁ, ସେଇ ସମୟରେ ଏ କଥାଟି ରହିଛି ଯେ ବୃନ୍ଦାବନରେ ଶୁଆ ସାରି ସେମାନେ ସବୁ ଗୀତ ବୋଲୁଛନ୍ତି, ଭଗବାନଙ୍କର ଗାନ ଗୁଣଗାନ କରୁଛନ୍ତି। ଢୋଲେ ଢୋଲେ ଗୋରାଚା, ଢୋଲେ ଢୋଲେ ଗୋରାଚା, ହରି ଗୁଣ ଗାଏ ଆସିଆ ବୃନ୍ଦାବନେ, ଆସିଆ ବୃନ୍ଦାବନେ ନାଚେ ଗୌର ରାଏ। ଢୋଲେ ଢୋଲେ ଗୋରାଚା, ହରି ଗୁଣ ଗାଏ। ଆମର ଜଣେ ଅଛନ୍ତି ମହାରାଜ ଲୋକନାଥ ମହାରାଜ, ଏଇଟା ବହୁତ ସୁନ୍ଦର ଭାବରେ ଗୀତଟି ଗାନ କରନ୍ତି। ଯେତେବେଳେ ମହାପ୍ରଭୁ ଯାଇଥିଲେ ବୃନ୍ଦାବନକୁ, ସେହି ସମୟରେ ସେ ଏହିପରି ଯାଉଥିଲେ, ଏଇ ଝାରିଖଣ୍ଡ ଜଙ୍ଗଲ ଦେଇ ଯାଇଥିଲେ, ଏଇପରି ପାଖାପାଖି ଏଇ ରାସ୍ତାରେ କୁଆଡ଼େ ଯାଇଥିଲେ, ଏଇପଟେ ଯାଇଛନ୍ତି ସିଏ ମହାପ୍ରଭୁ ଯାଇଥିଲେ। ବୃନ୍ଦାବନରେ ପହଞ୍ଚୁଛନ୍ତି, ସେଠି ସାରି ସୁହା ଏମାନେ ସବୁ ବୃନ୍ଦାବନେ, ଆସିଆ ବୃନ୍ଦାବନେ ନାଚେ ଗୋରଟା, ଭଗବାନ ନୃତ୍ୟ କରୁଛନ୍ତି ବୃନ୍ଦାବନରେ। ସେଠି କୁହାଯାଉଛି, ବୃନ୍ଦାବନେ ତରୁଲତା ପ୍ରେମ କହେ ହରି କଥା, ନିକୁଞ୍ଜର ପକ୍ଷୀ ଗୁଲି ହରି ନାମ ସୁନା, ଢୋଲେ ଢୋଲେ ଗୋରାଚା, ହରି ଗୁଣ ଗାଏ। ବୃନ୍ଦାବନରେ ତରୁଲତାମାନେ ମଧ୍ୟ ସେମାନେ ହରି କଥା କୁହନ୍ତି, ଆମେ ବୁଝିପାରୁନାହିଁ, କିନ୍ତୁ ଭଗବାନ ସବୁ ଭାଷା ବି ସବୁ ଜାଣନ୍ତି ସିଏ। ନିକୁଞ୍ଜରେ ପକ୍ଷୀ ବୋଲି ହରିନାମ ଶୁଣାଏ, ନିକୁଞ୍ଜରେ ଯେଉଁ ରହିଛି ବୃନ୍ଦାବନରେ ନିକୁଞ୍ଜ ସବୁ ରହିଛି, ସେଠି ଯେଉଁ ଶୁଆ ସାରି ସବୁ ପକ୍ଷୀମାନେ ସବୁ ରହିଛନ୍ତି, ସେମାନେ ଭଗବାନ ଗୁଣଗାନ କରନ୍ତି। କୋଇଲିର ଏ ଯେଉଁ ସ୍ୱର ରହିଛି, ଏ ସ୍ୱରଟା କିଏ ଦେଲା? ତେଣୁ ଆମର ସେ ସମସ୍ତ ହଳଧର ମହାରାଜ କହନ୍ତି, ଏ ଯେଉଁ ସ୍ୱର ରହିଛି ବହୁତ ସୁନ୍ଦର ସ୍ୱର କୋଇଲିର, ତେଣୁ ଏ ଲୋକମାନଙ୍କୁ ଏ ଶୁଣିବା ପାଇଁ ସେମାନେ ଯୋଗ୍ୟ ନୁହନ୍ତି ସବୁବେଳେ ପାଇଁ ଶୁଣିବା ପାଇଁ, ତେଣୁ କେବଳ ଏଇ ବସନ୍ତ ଋତୁରେ ସେ ଗୀତ ବୋଲୁଛି, ବୋଲିପାରୁଛି, ଅନ୍ୟ ସବୁ ତା'ର ମୁଖ ବନ୍ଦ ହେଇଯାଉଛି, ସେ ବୋଲିପାରୁନାହିଁ, ଏ ସୁନ୍ଦର ସ୍ୱର ଆସୁନାହିଁ ତା'ର। ତେଣୁ ଭଗବାନଙ୍କର ଏହିଭଳି ଭାବରେ ସବୁ ରହିଛି, ବ୍ୟବସ୍ଥା ସବୁ ରହିଛି। ତେଣୁ ଏଠି କହୁଛନ୍ତି, ଏବଂ ବିଶ୍ରାବ୍ୟ ଭଗବାନ ମୁକୁନ୍ଦ ଦ୍ୱାରକୌ କସ, ଏଠି ଭଗବାନଙ୍କୁ ମୁକୁନ୍ଦ ବୋଲି କୁହାଯାଉଛି, ସେ ମୁକ୍ତି ପ୍ରଦାନ କରନ୍ତି ମୁକୁନ୍ଦ। ଭଗବାନ ଗୋଟେ ନାମ ହେଉଛି ମୁକୁନ୍ଦ, ମୁକୁନ୍ଦ ଶବ୍ଦରେ ଅନେକ ପ୍ରକାର ଅର୍ଥ ରହିଛି, କିନ୍ତୁ ମୁକୁନ୍ଦ ଶବ୍ଦର ଅର୍ଥ ଆମେ କହିବା ମୁକ୍ତି ପ୍ରଦାନ କରନ୍ତି। ବା ଆଉ ଗୋଟେ ତାର ଅର୍ଥ ହେବ ମୁକ୍ତିକୁ ଯିଏ କୁତ୍ସିତ କରିଦିଅନ୍ତି, ଯେଉଁମାନେ ଭଗବାନ ଭକ୍ତ ସେମାନେ ଯଦିଓ ଭଗବାନ ମୁକ୍ତି ପ୍ରଦାନ କରନ୍ତି କିନ୍ତୁ ସେ ମୁକ୍ତି ଗ୍ରହଣ କରନ୍ତି ନାହିଁ, ସେମାନେ ଭକ୍ତି ପ୍ରାପ୍ତ ହେବା ପାଇଁ ଚାହାନ୍ତି, ମୁକ୍ତି ଭଗବାନ ଦେଲେ ମଧ୍ୟ ସେ ଗ୍ରହଣ କରନ୍ତି ନାହିଁ। ପାଞ୍ଚ ପ୍ରକାର ମୁକ୍ତି ରହିଛି, କ'ଣ କ'ଣ? କ'ଣ କ'ଣ? ଚାରିଟା ତ ହେଲା, ଚାରିଟା ହେଲା ତ। ସାଲୋକ୍ୟ, ସାରୁପ୍ୟ, ସାମିପ୍ୟ, ସାଯୁଜ୍ୟ ଏବଂ ଷାଷ୍ଠୀ, ଏଇ ପାଞ୍ଚଟି ଯେଉଁ ମୁକ୍ତି ରହିଛି। ସାଯୁଜ୍ୟ ମୁକ୍ତି ମାନେ ଯେଉଁମାନେ ଭଗବାନଙ୍କ ସହିତ ଲୀନ ହୋଇଯାଆନ୍ତି। ସାଯୁଜ୍ୟ ମୁକ୍ତି ଦୁଇ ପ୍ରକାର ରହିଛି। ସାଯୁଜ୍ୟ ମୁକ୍ତିଟା ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ସେଇଟା ଗ୍ରହଣ କରନ୍ତି, ଭଗବାନ ଭକ୍ତ। ସାଯୁଜ୍ୟ ମୁକ୍ତି ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ଈଶ୍ୱରେ ସାଯୁଜ୍ୟ, ଈଶ୍ୱରେ ଆଉ ଆଉ ଗୋଟେ ବ୍ରହ୍ମ, ଦୁଇ ପ୍ରକାର ରହିଛି। ବ୍ରହ୍ମରେ କେଉଁମାନେ ଲୀନ ହୋଇଯାଆନ୍ତି ଆଉ କେଉଁମାନେ ଭଗବାନଙ୍କ ଶରୀରରେ ଲୀନ ହୋଇଯାଆନ୍ତି। ତେଣୁ ବ୍ରହ୍ମଲୀନ ଠାରୁ ଈଶ୍ୱରଙ୍କ ପାଖରେ ଲୀନଟା ହେଉଛି ଆହୁରି ଧିକାର ବୋଲି କୁହାଯାଇଛି। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଏଇ ସାଯୁଜ୍ୟ ମୁକ୍ତି ଗ୍ରହଣ କରନ୍ତି, କିନ୍ତୁ ଭକ୍ତମାନେ ସେମାନେ କୌଣସି ମୁକ୍ତି ଗ୍ରହଣ କରନ୍ତି ନାହିଁ, କିନ୍ତୁ ଗ୍ରହଣ ନକଲେ ମଧ୍ୟ ଭଗବାନ ଏଇ ଚାରୋଟି ମୁକ୍ତି ତାଙ୍କୁ ପ୍ରଦାନ କରନ୍ତି। ସାଲୋକ୍ୟ କହିଲେ ଭଗବାନ ଯେଉଁ ଲୋକରେ ରହିଛନ୍ତି ସେଇ ଲୋକରେ ରହିବା, ସାଲୋକ୍ୟ। ଶାସ୍ତ୍ରୀ କହିଲେ ଭଗବାନ ଭଳି ଶକ୍ତି ସେମାନେ ପ୍ରାପ୍ତ ହେବେ। ସାମିପ୍ୟ କହିଲେ ଭଗବାନ ନିକଟରେ ସେମାନେ ବାସ କରିବେ। ସାରୁପ୍ୟ କହିଲେ ଭଗବାନ ଭଳି ରୂପ ସେମାନେ ପ୍ରାପ୍ତ ହେବେ। ଏହି ଚାରି ପ୍ରକାର ମୁକ୍ତି ରହିଛି। ଭକ୍ତମାନେ ନ ଚାହିଁଲେ ମଧ୍ୟ ଭଗବାନ ଏଇଟା ଦିଅନ୍ତି, ପ୍ରଦାନ କରନ୍ତି, ସେମାନେ ସେଇଟା ପ୍ରାପ୍ତ ହୁଅନ୍ତି। ତେଣୁ ଭଗବାନ ଏଇ ମୁକ୍ତି ପ୍ରଦାନ କରନ୍ତି ମୁକୁନ୍ଦ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ। ସେମାନେ ମୁକ୍ତିଟା ତାଙ୍କ ପାଇଁ କୁତ୍ସିତ ହୋଇଯାଏ। ସେମାନେ ମୁକୁନ୍ଦ କହିଲେ ସେମାନେ ତାଙ୍କୁ ଭକ୍ତି ପ୍ରଦାନ କରନ୍ତି, ଭଗବାନ ତାଙ୍କୁ ଭକ୍ତି ପ୍ରଦାନ କରନ୍ତି। ଭଗବାନ ବହୁତ ସହଜରେ ଭକ୍ତି ପ୍ରଦାନ କରନ୍ତି ସିନା, ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି ସିନା, କିନ୍ତୁ ଭକ୍ତି ସହଜରେ ପ୍ରଦାନ କରନ୍ତି ନାହିଁ। ଭାଗବତ ପଞ୍ଚମ ସ୍କନ୍ଧରେ ଷଷ୍ଠ ଅଧ୍ୟାୟରେ ଏ କଥାଟିକୁ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ। ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ ଋଷଭଦେବଙ୍କ କଥା କହୁ, ଋଷଭଦେବ ହେଉଛନ୍ତି ଭଗବାନ ଜଣେ ଅବତାର, ଇଏ ପ୍ରିୟବନ୍ତ ବଂଶରେ ଆସୁଛନ୍ତି। ତା ପୂର୍ବରୁ ଉତ୍ତାନପାଦଙ୍କ କଥା କହିଥିଲେ, ଉତ୍ତାନପାଦ ବଂଶରେ ଧ୍ରୁବ ଆସୁଥିଲେ, ଯେଉଁ ବଂଶରେ ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ, ଧ୍ରୁବଙ୍କୁ ଭଗବାନ ଦର୍ଶନ ଦେଇଥିଲେ। ଏହିଭଳି ଭାବରେ ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଆମେ ବହୁତ ହତଭାଗ୍ୟ, ଏମାନେ କେତେ ଭାଗ୍ୟବାନ, ଭଗବାନ ତାଙ୍କ ପାଖରେ ଦର୍ଶନ ଦେଇଛନ୍ତି, ତାଙ୍କ ବଂଶରେ ଆସୁଛନ୍ତି, ଏଇଭଳିଆ ଚିନ୍ତା କରୁଛନ୍ତି। ଏହିସବୁ ପରୀକ୍ଷିତ ମହାରାଜଙ୍କ ମନର ଭାବକୁ ଜାଣିକରି ସୁଖଦେବ ଗୋସ୍ୱାମୀ ପଞ୍ଚମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି। ରାଜନ୍ ପତି ଗୁରୁ ଅଳମ୍ ଭବତାଂ ଯଦୁନାଂ ଦୈବଂ ପ୍ରିୟ କୁଳପତି କୋଚ କିଙ୍କର ଭୋ ଅସ୍ତୁ ଏବଂ ଭଗବାନ ଭଜତା ମୁକୁନ୍ଦୋ ମୁକ୍ତିଂ ଦଧାତି କରିଛି ସ୍ମାନ ଭକ୍ତି ଯୋଗମ୍। ହେ ରାଜନ୍, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି କିନ୍ତୁ ଭକ୍ତି ସହଜରେ ଦିଅନ୍ତି ନାହିଁ, କିନ୍ତୁ ସେ ଭକ୍ତି ତୁମକୁ ଦେଇଛନ୍ତି। ତମ ବଂଶରେ, ତମର ଏବଂ ଯାଦବ ବଂଶରେ ସିଏ କାହାର ପତି ହେଇକିରି ଆସୁଛନ୍ତି, କାହାର ଗୁରୁ ହେଇକିରି ଆସୁଛନ୍ତି, ତମର ସେ ସେବା କରୁଛନ୍ତି, ସେବକ କିଙ୍କର ହିସାବରେ କାର୍ଯ୍ୟ କରିଛନ୍ତି, ଶାନ୍ତିଦୂତ ହିସାବରେ ଯାଇଥିଲେ, ଅର୍ଜୁନଙ୍କର ସାରଥି ରୂପରେ କାର୍ଯ୍ୟ କରିଥିଲେ। ତେଣୁ ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି ସିନା, କିନ୍ତୁ ଭକ୍ତି ଏତେ ସହଜରେ ଦିଅନ୍ତି, ପ୍ରଦାନ କରନ୍ତି ନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ। ଆମେ ସବୁଦିନ ସକାଳେ ସେଇଟା ପ୍ରାର୍ଥନା କରୁଛେ, ମହାପ୍ରଭୁ ସେଇଟାକୁ ଶିକ୍ଷା ଦେଇଛନ୍ତି, କେମିତି ଆମେ ଭଗବାନ ପ୍ରାର୍ଥନା କରିବା, କ'ଣ ସେ ଶିକ୍ଷା? ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମହେ ମମ ଜନ୍ମ ନିଜନ୍ମ ନିଶ୍ୱରେ ଭବତାତ୍ ଭକ୍ତିର ହେତୁ କିତୈ। ଧନ ଜନ ଇତ୍ୟାଦି ସୁନ୍ଦରୀ କବିତା ଇତ୍ୟାଦି ଏଇଟା ଆମେ ଚାହୁଁନାହୁଁ, ଏମିତିକି ମୁକ୍ତି ମଧ୍ୟ ଚାହୁଁନାହୁଁ। ଜନ୍ମନି ଜନ୍ମନି ସ୍ୱରେ ମୁକ୍ତି ଚାହିଁଲେ, ମୁକ୍ତି ପ୍ରାପ୍ତ ହେଲେ ସେ ତ ଜନ୍ମ ନେବ ନାହିଁ, କିନ୍ତୁ ମହାପ୍ରଭୁ କହୁଛନ୍ତି ଆମେ ମୁକ୍ତି ମଧ୍ୟ ଚାହୁଁନାହୁଁ, ଆମେ ପ୍ରତି ଜନ୍ମ ନେଉଥାଉ, କିନ୍ତୁ ପ୍ରତି ଜନ୍ମରେ ଆପଣଙ୍କର ଭକ୍ତି ରହୁଥାଉ, ଅହେତୁକି ଭକ୍ତି ରହୁ, ଭବତା ଭକ୍ତି ରହିତୁକି ତ୍ୱୟି, ଏଇଭଳି ଭାବରେ ସେ ପ୍ରାର୍ଥନା କରିଛନ୍ତି। ଆମକୁ ଶିକ୍ଷା ଦେଉଛନ୍ତି, ଶିକ୍ଷା ଅଷ୍ଟକମରେ ବହୁତ କଥା ରହିଛି, ସବୁଦିନ ଏଇ ଆଠଟି ଶ୍ଳୋକ ରହିଛି। ଭଗବାନ ସବୁ ଜ୍ଞାନ ଦେଇଛନ୍ତି, ଭଗବାନ ନିଶ୍ୱାସରୁ ସବୁ ବେଦ ବାହାରିଛି, ଲକ୍ଷ ଲକ୍ଷ ଶ୍ଳୋକ ବାହାରିଛନ୍ତି। କିନ୍ତୁ ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ, ଭକ୍ତ ରୂପରେ ଆସିଲେ, ତେଣୁ ସେ କିଛି ଶିକ୍ଷା ଦେଲେ ନାହିଁ। ଏଇ ଆଠଟି ଶ୍ଳୋକ କହିଦେଲେ, ଆଉ ବେଶୀ କିଛି କହିଲେ ନାହିଁ। ଏ ଶିକ୍ଷା ଶ୍ଳୋକମ୍ ଏ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସବୁଦିନେ ଆମର ଇସ୍କନରେ ଯେତେ ସେଣ୍ଟର ଅଛି ସବୁଠାଇଁ ସକାଳେ ଏଇ ଶିକ୍ଷା ଶ୍ଳୋକ ପାଠ କରାଯାଏ। ମହାପ୍ରଭୁ ଏଇ ଶିକ୍ଷା ଆମକୁ ପ୍ରଦାନ କରୁଛନ୍ତି, ଏଠି ମଧ୍ୟ ଭଗବାନ ଶିକ୍ଷା ଦେଉଛନ୍ତି। ଏବଂ ବିଶ୍ରାବ୍ୟ ଭଗବାନ ଏଇ ଯେଉଁ ଶିକ୍ଷା ଏଇ ଯେଉଁ ଶୁଣେଇଲେ, ଏଇ ଶୁଣେଇବା ମାଧ୍ୟମରେ ଆମକୁ ଶିକ୍ଷା ଦେଉଛନ୍ତି ଭଗବାନ। ଏବଂ ବିଶ୍ରାବ୍ୟ ଭଗବାନ ମୁକୁନ୍ଦ ଦ୍ୱାରା କେଉଁ କଷ, ଦ୍ୱାରକାରେ ଯେଉଁମାନେ ରହିଛନ୍ତି ଦ୍ୱାରକାବାସୀମାନେ, ଦ୍ୱାରା କେଉଁ କଷ, ଦ୍ୱାରକାବାସୀମାନଙ୍କୁ ଭଗବାନ ଏହିଭଳି ଭାବରେ ସେ ଶୁଣେଇଲେ, ଶିକ୍ଷା ପ୍ରଦାନ କଲେ। ପାବନ ସର୍ବଲୋକାନାମ, ଏଇ ଯାଦବମାନଙ୍କ ମାଧ୍ୟମରେ ସମସ୍ତ ଜୀବମାନଙ୍କୁ ସେ ପବିତ୍ର କରିଦେଉଛନ୍ତି। ସର୍ବଲୋକାନାମ, ସର୍ବଲୋକାନାମ, ଭଗବାନ କଥା ସବୁବେଳେ ପାଇଁ ରହିଛି ଏଇଟା। ମୁନି ଋଷିମାନେ ସେଇଟାକୁ ସବୁବେଳେ ଗାନ କରନ୍ତି ଭଗବାନ କଥା। ଭଗବାନ ଯାହା କହୁଛନ୍ତି, ଆମେ ସବୁଦିନେ ଭଗବତ ଗୀତାର ଗୋଟିଏ ଅଧ୍ୟାୟ ପାଠ କରୁଛେ, କେତେ ବଡ଼ ଭାଗ୍ୟ ଏଇଟା ଭଗବାନ ଆମ ପାଇଁ କହିଛନ୍ତି। ତେଣୁ ଭଗବାନ କେତେ ଖୁସି ହେଇଯାଉଥିବେ ଶୁଣିକିରି, ଆମେ ଯେତେବେଳେ ଶ୍ଳୋକ ପାଠ କରୁଛେ ବା ତାଙ୍କ ଭାଗବତ ପାଠ କରୁଛେ, ଭଗବାନ ଆମ ଉପରେ ବହୁତ ପ୍ରୀତ ହେଇଯାଉଛନ୍ତି। ତେଣୁ ଏଇଠି କୁହାଯାଇଛି, ଆମେ ଯେଉଁ ସବୁଦିନେ ପାଠ କରୁଛେ ଭଗବତ ଗୀତାର ଗୋଟିଏ ଅଧ୍ୟାୟ ପାଠ କରୁଛେ, ଭଗବତ ଗୀତା ଅନ୍ତିମରେ ଭଗବାନ କହୁଛନ୍ତି, ଆଦ୍ୟ ସଦେଚ ଇମଂ ଧର୍ମ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞାନ ତେନାହମ ଇଷ୍ଟ ସାମିତି ମେ ମତି। ଆଦ୍ୟ ସତେ ଯେଉଁମାନେ ଭଗବତ ଗୀତାକୁ କେବଳ ଅଧ୍ୟୟନ କରିବେ, ତାର ଅର୍ଥ ବୁଝନ୍ତୁ କି ନ ବୁଝନ୍ତୁ, ଆଦ୍ୟ ସତେ ଯଜ ଇମଂ ଧର୍ମ ସମ୍ବାଦ ମହାବୟ, ଭଗବତ ଗୀତା ହେଉଛି କ'ଣ ନା ବୟୋ କହିଲେ ଭଗବାନ ଏବଂ ଅର୍ଜୁନ ଏଇ ଦୁଇଜଣଙ୍କ ଭିତରେ ଧର୍ମ ସମ୍ବାଦ ଚାଲିଛି। ଅର୍ଜୁନ କହୁଛନ୍ତି ଏଇଟା ଅଧର୍ମ, ଭଗବାନ କହୁଛନ୍ତି ଏଇଟା ଧର୍ମ, ଅର୍ଜୁନ କହୁଛନ୍ତି ଏଇଟା ଅଧର୍ମ, ଭଗବାନ କହୁଛନ୍ତି ଧର୍ମ, ଏଇଭଳି ଭାବରେ ଚାଲିଲା 18 ଅଧ୍ୟାୟ ପର୍ଯ୍ୟନ୍ତ ଧର୍ମ ସମ୍ବାଦ ମହାବୟ। କିନ୍ତୁ ଏଇଟାକୁ ଯେଉଁମାନେ ଅଧ୍ୟୟନ କରନ୍ତି, ଜ୍ଞାନ ଯଜ୍ଞେନ ତେନହମ ଇଷ୍ଟସା ମିତି ମେ ମତି, ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରନ୍ତି, ଇଷ୍ଟସା ଭଗବାନଙ୍କୁ ସନ୍ତୋଷ ବିଧାନ କରନ୍ତି, ଭଗବାନଙ୍କର ପ୍ରୀତି ବିଧାନ କରନ୍ତି। ଭଗବାନ କହୁଛନ୍ତି ଇଏ ମୋର ମତି, ମୋର ନିର୍ଣ୍ଣୟ, ଏଇଟା ମୋର କଥା, ମୋର ମନ ହେଉଛି ଏଇଟା। ତେଣୁ ଆମେ ଯେତେବେଳେ ଭଗବତ ଗୀତା ପାଠ କରୁଛେ, ଭଗବାନ କେତେ ଆନନ୍ଦ ହେଉଥିବେ। ଭାଗବତ ମଧ୍ୟ ଏଇ ଭଗବାନଙ୍କ ଶିକ୍ଷାକୁ ଆମେ ଯଦି ପଢ଼ୁଛେ, ତେଣୁ ଭଗବାନ କହିଲେ ଭଗବତ ଗୀତାରେ ମଧ୍ୟ କହିଲେ, ଯେଉଁମାନେ ଏ ଯେଉଁ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ରହିଛି, ଗୋଟିଏ ହେଉଛି ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ, ତିନି ପ୍ରକାର ଜ୍ଞାନ ରହିଛି। କ'ଣ କ'ଣ ସେ ଜ୍ଞାନ, କ'ଣ କ'ଣ କୋଉଟେ ହେ ହଁ ତିନି ପ୍ରକାର ଜ୍ଞାନ ଯେଉଁ ଦିଆଯାଇଛି ଭଗବତ ଗୀତାରେ, କ'ଣ କ'ଣ ଦିଆଯାଇଛି ଜ୍ଞାନ ଆମେ ସବୁବେଳେ କହିଦେଉଛୁ, କିଛି ପଚାର ପ୍ରଶ୍ନ ପଚାରୁ ସବୁବେଳେ କହିଦେଉଛୁ, ପ୍ରଶ୍ନ ପଚାରିଲେ ସେଇଟା ମନେ ରହିବ, ନହେଲେ ମନେ ରହିବ ନାହିଁ। ତିନି ପ୍ରକାର ଜ୍ଞାନ ମୁଁ ବହୁତ ଥର କହିଥିବି, ଲକ୍ଷେ ଥର କହିଥିବି, ଏଠି ତିନି ପ୍ରକାର ଜ୍ଞାନ ରହିଛି। ତିନି ପ୍ରକାର ଜ୍ଞାନ ହେଉଛି, ପ୍ରଥମେ ହେଉଛି ଜ୍ଞାନ, ଜ୍ଞାନୀମାନେ ଜ୍ଞାନ ମାଧ୍ୟମରେ ଭଗବାନଙ୍କ ଆରାଧନା କରନ୍ତି, ଏବଂ ତାପରେ ହେଉଛି ଯୋଗ, ଅଷ୍ଟାଙ୍ଗ ଯୋଗ ଯୋଗ, ଏବଂ ଆଉ ଗୋଟେ ହେଉଛି ଭକ୍ତି, ଜ୍ଞାନ ଯୋଗ ଭକ୍ତି, ଏ ତିନି ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ଗୁହ୍ୟ ଜ୍ଞାନ, ଗୁହ୍ୟତର ଜ୍ଞାନ ଏବଂ ଗୁହ୍ୟତମ ଜ୍ଞାନ, ତିନି ପ୍ରକାର ଜ୍ଞାନ ରହିଛି। ତେଣୁ ଏ ଗୁହ୍ୟତମ ଜ୍ଞାନ ହେଉଛି ଭକ୍ତି, ଏଇ ଭକ୍ତିକୁ ଯିଏ ଭଗବାନ ଭକ୍ତମାନ ପାଖରେ ପ୍ରଚାର କରନ୍ତି, ସିଏ ଭଗବାନ କହୁଛନ୍ତି 18 ଅଧ୍ୟାୟରେ ଭଗବାନ କହୁଛନ୍ତି, ସିଏ ମୋର ଅତ୍ୟନ୍ତ ପ୍ରିୟ। ସେ କହୁଛନ୍ତି, ଜୟ ଇଦମ୍ ପରମ ଗୁହ୍ୟଂ ମଦ୍ ଭକ୍ତିଷୁ ଅଭିଧାସତି ଭକ୍ତିଂ ମୟି ପରାଙ୍କୃତା ମାମି ବେଶ୍ୟତେ ସଂଶୟ। ଯିଏ ଭଗବତ ଗୀତାର ସବୁଠାରୁ ଗୃହତମ ଜ୍ଞାନ ହେଉଛି ଭକ୍ତିକୁ ଯିଏ ପ୍ରଚାର କରନ୍ତି ମୋର ଭକ୍ତମାନ ପାଖରେ, ସିଏ ମୋର ଅତ୍ୟନ୍ତ ପ୍ରିୟ, ତାଠାରୁ ଆଉ କେହି ଅଧିକ ମୋର ପ୍ରିୟ ନୁହନ୍ତି କି ଭବିଷ୍ୟତରେ କେହି ହେବେ ନାହିଁ। ତେଣୁ ଏଇ ଭକ୍ତିକୁ ଯେଉଁମାନେ ପ୍ରଚାର କରନ୍ତି ଭଗବାନ କେତେ ପ୍ରିୟ। ତେଣୁ ଏ ଯେଉଁ ରହିଛି ଭଗବାନ ଏଇ ଶିକ୍ଷା ଆମକୁ ପ୍ରଦାନ କରୁଛନ୍ତି। ଆମେ ଭଗବାନ ଚାହାନ୍ତି ଆମେ ସବୁ ଶିକ୍ଷା ଗ୍ରହଣ କରିକିରି ଆମେ ତାଙ୍କ ଶରଣରେ ଯାଇକରି ଭଗବତ ଧାମକୁ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ପାବନ ସର୍ବଲୋକାନାମ, ସମସ୍ତ ଜୀବମାନଙ୍କୁ ସମସ୍ତ ଲୋକମାନଙ୍କୁ ସେ ପବିତ୍ର କରିଦେଉଛନ୍ତି ଏଇ ଶିକ୍ଷା ମାଧ୍ୟମରେ, ଏଇ ଲୀଳା ମାଧ୍ୟମରେ। ପାବନ ସର୍ବଲୋକାନାମ ଏବଂ ବିବେଶ ନିଜ ମନ୍ଦିରମ, ଭଗବାନ ନିଜର ଯେଉଁ ରହିଛି ତାଙ୍କର ରାଜପ୍ରସାଦ ରହିଛି ସେଠି ପ୍ରବେଶ କର, ନିଜ ମନ୍ଦିର ସେଇଟା ତାଙ୍କ ମନ୍ଦିର, ଏଇ ଆମେ ମନ୍ଦିର ରହିଛି ଭଗବାନ, ଏଇଟା ନିଜ ଗୃହ ଭଗବାନଙ୍କର। ଭାଗବତରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଏକାଦଶ ସ୍କନ୍ଧ ସତେଇଶ ଅଧ୍ୟାୟରେ, ଯେଉଁ ପଚିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେଉଁ ବିଭିନ୍ନ ସ୍ଥାନ ରହିଛି ଏ ସ୍ଥାନରେ ସବୁ ଗୁଣର ପ୍ରଭାବ ରହିଛି। କ'ଣ କ'ଣ ନା ବନସ୍ତୁ ସାତ୍ୱିକ ବାସୋ, ଯେଉଁମାନେ ବନରେ ରହୁଛନ୍ତି ସେଠି ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ଗ୍ରାମ ରଜସ ଉଚ୍ଚତେ, ଗ୍ରାମରେ ରଜଗୁଣର ପ୍ରାଧାନ୍ୟ ରହିଛି। ଏବଂ ଯେଉଁ ରହିଛି ଯେଉଁ ଦ୍ୟୁତ ସଦନ ଇତ୍ୟାଦି, ଏଇଟାରେ ତମଗୁଣର ପ୍ରାଧାନ୍ୟ ରହିଛି। କିନ୍ତୁ ମନ ନିକେତନ ତୁ ନିର୍ଗୁଣ ଭାବେ, ଭଗବାନଙ୍କର ଯେଉଁ ମନ୍ଦିର ଭଗବାନ ନିକେତନ, ଭଗବାନ ଗୃହ, ଏ ଭଗବାନ ଗୃହରେ ଆମେ ବାସ କରିଛୁ, ଭଗବାନ କଥା କହୁଛେ, ହେ କେତେ ବଡ଼ ଭାଗ୍ୟ ଏଇଟା। ଭଗବାନଙ୍କର ଗୃହ ଭଗବାନ ମନ୍ଦିର ହେଉଛି ଭଗବାନ ଗୃହ, ମନ ନିକେତନ ବୋଲି କହିଲେ ଭଗବାନ, ମନ ନିକେତନ ତୁ ନିର୍ଗୁଣ ଭାବେ, ଏଥିରେ କୌଣସି ଗୁଣର ପ୍ରଭାବ ନଥାଏ। ଏଠି ତ୍ରିଗୁଣ ନିର୍ଗୁଣ, ଏ ସ୍ଥାନ ହେଉଛି ନିର୍ଗୁଣ। ତେଣୁ ଆମେ ବହୁତ ସହଜରେ ନିର୍ଗୁଣକୁ ପ୍ରାପ୍ତ ହୋଇପାରିବା ଏଇ ଭଗବାନଙ୍କର ମନ୍ଦିର ଭିତରେ, ମାନେ ନିକେତନ ତୁ ନିର୍ଗୁଣ ଭାବେ। ତେଣୁ ଭଗବାନ ସେଠି କୁହାଯାଉଛି ବିବେଶ ନିଜ ମନ୍ଦିରମ, ଭଗବାନ ନିଜର ମନ୍ଦିରକୁ ବା ତାଙ୍କ ଗୃହକୁ ପ୍ରବେଶ କଲେ, ନିଜ ମନ୍ଦିର ଭଗବାନଙ୍କର, ନିଜ ମନ୍ଦିର ଦ୍ୱାରକାକୁ ପ୍ରବେଶ କଲେ। ଏଇଭଳି ଭାବରେ ବିବେଶ ବିଶେଷ ଭାବରେ ପ୍ରବେଶ କଲେ, ଭଗବାନ ଯେତେବେଳେ ଆସିବେ କେମିତି ପ୍ରବେଶ କରନ୍ତି, ଭଗବାନ କେମିତି ପ୍ରବେଶ କରନ୍ତି, ଭଗବାନ 16,108 ମହଲ ରହିଛି, କେଉଁ ଗୃହ ଘରକୁ ପ୍ରବେଶ କରିବେ, ହେ କେଉଁ ଗୃହକୁ ପ୍ରବେଶ କରିବେ, ଏ ଦ୍ୱାରକା ଲୀଳାରେ ଆସିବ ସେ ଲୀଳାଟି। ଭଗବାନ ଯେତେବେଳେ ଆସନ୍ତି ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ, ଭଗବାନ ଯେତେବେଳେ ନିଜ ଗୃହକୁ ପ୍ରବେଶ କରନ୍ତି ତାଙ୍କର 16,108 ଗୃହ, କେଉଁ ଗୃହକୁ ଯିବେ, ହେ ଯେତେବେଳେ ଭଗବାନ ପ୍ରବେଶ କରନ୍ତି ନିଜକୁ ବିସ୍ତାର କରିଦିଅନ୍ତି, 16,108 ରୂପରେ ବିସ୍ତାର କରିକିରି 16,108 ମହଲରେ ଏକ ସମୟରେ ପ୍ରବେଶ କରନ୍ତି। ପୁଣି ଯେତେବେଳେ ସକାଳ ହୁଏ, ସକାଳେ ଯେତେବେଳେ ସେ ଆସନ୍ତି କେଉଁଠିକି ରାଜସଭାକୁ ଆସନ୍ତି, ଏ ଯେଉଁ ଆମେ କହିଥିଲେ ନା ସେ ସଭା ହେଉଛି କ'ଣ, ନା ସେ ସଭାର ନାଁ ହେଉଛି କ'ଣ, କି ସଭା, ସୁଧନ ସଭାକୁ ଯେତେବେଳେ ଆସନ୍ତି 16,108 ଗୃହରୁ ସବୁ ଆସନ୍ତି, ଗୋଟେ ଗୋଟେ କରି ଆସନ୍ତି, ଆସିକିରି ମୁଖ୍ୟ ଦ୍ୱାର ପାଖରେ ମିଶିକିରି ଏକ ହେଇଯାଆନ୍ତି, ଏଇଟାକୁ ଅନ୍ୟମାନେ କେହି ଜାଣିପାରନ୍ତି ନାହିଁ। ତେଣୁ ସିଏ ଏକ ହିସାବରେ ବର୍ତ୍ତମାନ ସବୁ ରହିଛନ୍ତି, ଯେଉଁ ତାଙ୍କର କିଏ ଉଦ୍ଧବ ଇତ୍ୟାଦି ତାଙ୍କ ସହିତ ପାର୍ଷଦମାନଙ୍କ ସହିତ ସିଏ ଆସନ୍ତି, ରାଜସଭାକୁ ଆସନ୍ତି ସିଏ। ଏଇଭଳି ଭାବରେ ଦ୍ୱାରକା ଲୀଳାରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ପ୍ରବେଶ କରନ୍ତି ନିଜକୁ ବିସ୍ତାର କରିଦିଅନ୍ତି, 16,108 ମହଲରେ ଏକ ସମୟରେ ପ୍ରବେଶ କରନ୍ତି। ତେଣୁ ବିବେଶ ବିଶେଷ ଭାବରେ ପ୍ରବେଶ କରୁଛନ୍ତି ଭଗବାନ, ଭଗବାନଙ୍କ ଦ୍ୱାରକା ଲୀଳା ଏହିଭଳି ଭାବରେ ଦ୍ୱାରକା ଲୀଳା ଚାଲିଛି। ତେଣୁ ଏ ଶ୍ଳୋକର ଭାଷ୍ୟରେ ଏ ଦୁଇଟି ଶ୍ଳୋକ ଆମେ ପାଠ କଲେ, ଏଇ ଦୁଇଟି ଶ୍ଳୋକରେ ଆଚାର୍ଯ୍ୟମାନେ ଯେଉଁ ଟୀକା କହିଛନ୍ତି ଆମେ କହିଦେବା, ଆମେ ଆଉ 43 ନମ୍ବର ବିଷୟରେ କହିବା ନାହିଁ, ଖାଲି 44 ନମ୍ବର ଶ୍ଳୋକଟି କହିଦେବା। ଏବଂ ଇଦୃଶଂ ବିଶେଷଣ ପ୍ରତ୍ୟକ୍ଷ ପ୍ରମାଣତ୍ୱାଦିନା ଶ୍ରାବୟିତ୍ୱା, ଏ ଶ୍ଳୋକଟି କହିଲେ କ'ଣ, ଏବଂ ବିଶ୍ରାବ୍ୟ ବିଶେଷଣ, ଏବଂ ବିଶ୍ରାବ୍ୟ ଶବ୍ଦ କାହିଁକି ବ୍ୟବହାର କରାଗଲା ନା ଏହିଭଳି ଭାବ, ବିଶେଷଣ ପ୍ରତ୍ୟକ୍ଷ ପ୍ରମାଣତ୍ୱାଦିନା ଶ୍ରାବୟିତ୍ୱା, ପ୍ରତ୍ୟକ୍ଷ ପ୍ରମାଣ ଦେଇଦେଲେ ଭଗବାନ, ମୃଗଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ପ୍ରମାଣ ଦେଇଦେଲେ, ତାଙ୍କ ପ୍ରମାଣ ମାଧ୍ୟମରେ ଆମକୁ ଶିକ୍ଷା ଶୁଣେଇଲେ ଏ କଥାଟିକୁ, ଏ ଘଟଣାଟିକୁ। ଏବଂ ଇଦୃଶଂ ବିଶେଷଣ ପ୍ରତ୍ୟକ୍ଷ ପ୍ରମାଣତ୍ୱ ଦେନା ଶ୍ରାବୟିତ୍ୱା ଯତୋ ଭଗବାନ, କାରଣ ସେ ଭଗବାନ, ସେ ସବୁକିଛି କରିପାରିବେ, ସବୁକିଛି କରିପାରିବେ ସେ ଭଗବାନ, ସବୁକିଛି ତାଙ୍କର ଶକ୍ତି ରହିଛି। ବ୍ରହ୍ମଣ୍ୟ ଦେବତ୍ୱାଦ, ବ୍ରାହ୍ମଣ ବ୍ରାହ୍ମଣଙ୍କର ସିଏ ଅତ୍ୟନ୍ତ ପ୍ରିୟ, ବ୍ରାହ୍ମଣ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ବ୍ରାହ୍ମଣ ଭଗବାନ ମଧ୍ୟ ବ୍ରାହ୍ମଣଙ୍କର ଅତ୍ୟନ୍ତ ପ୍ରିୟ କହିଲେ ନା କ'ଣ ତୁମର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ କହେ ନା ମମ ବୈଷ୍ଣବ ପରା ଭଗବାନଙ୍କର ହୃଦୟରେ କ'ଣ ଭକ୍ତ ରହିଛନ୍ତି, ଭକ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ବ୍ରହ୍ମଣଦେବ ବ୍ରହ୍ମଣଦେବତ୍ୱାତ୍ ଅଶେଷ ସଦ୍ଗୁଣଯୁକ୍ତ ଭଗବାନ କହିଲେ ଅନେକ ଗୁଣ ରହିଛି ଭଗବାନଙ୍କ, ସଦ୍ଗୁଣ କିଛି ଅସଦ୍ଗୁଣ ନାହିଁ ଭଗବାନ ପାଖରେ, ସବୁ ସଦ୍ଗୁଣ ରହିଛି ଭଗବାନ ପାଖରେ ସଦ୍ଗୁଣଯୁକ୍ତ। କିନ୍ତୁ ମୁକୁନ୍ଦ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମସ୍ୱ ହରଣାଦି ଦୋଷ ପ୍ରଦର୍ଶନେନ ଲୋକାନାଂ ସର୍ବଦୁଃଖାନାଂ ମୁକ୍ତିପଦ ପରମାନନ୍ଦୋଦୋ ଇତ୍ୟର୍ଥ। ବ୍ରହ୍ମ ହରଣ କରିବା ଦ୍ୱାରା, ବ୍ରହ୍ମ ସମ୍ପତ୍ତି ହରଣ କରିବା ଦ୍ୱାରା ଏ ଦୋଷ ଦେଖେଇକରି ଲୋକମାନଙ୍କର ଏ ଦୁଃଖକୁ ସର୍ବଦୁଃଖାନ ଦୁଃଖକୁ ଦୂର କଲେ ଏବଂ ମୁକ୍ତିପ୍ରଦ ଲୋକ ଏଇ ଯେଉଁ ଦୁଃଖରୁ ମୁକ୍ତି ପ୍ରଦାନ କରୁଛନ୍ତି ଭଗବାନ, ସେଥିପାଇଁ ମୁକୁନ୍ଦ ବୋଲି କୁହାଯାଇଛି। ପରମାନନ୍ଦୋ ପରମ ଆନନ୍ଦ ପ୍ରଦାନ କରୁଛନ୍ତି ମୁକୁନ୍ଦ ଇତ୍ୟର୍ଥ। ତେଷାଂ କହିଲେ ଦ୍ୱାରକାବାସୀନୁ ଶିକ୍ଷା ବ୍ୟାଜନ ସର୍ବାନପି ଲୋକାନ ଶିକ୍ଷାୟିତ୍ୱା, ଦ୍ୱାରକାବାସୀମାନଙ୍କୁ ଲକ୍ଷ୍ୟ କରିକି ସମସ୍ତ ଲୋକମାନଙ୍କୁ ସେ ଶିକ୍ଷା ପ୍ରଦାନ କରୁଛନ୍ତି। ଦ୍ୱାରକାବାସୀମାନଙ୍କୁ ଶିକ୍ଷା ଦେବା ଦରକାର ନାହିଁ, କାରଣ ତାଙ୍କ ନିଜ ଜନ ସେମାନେ ସବୁ ଜାଣନ୍ତି ସେମାନେ। କିନ୍ତୁ ତାଙ୍କ ମାଧ୍ୟମରେ ଯେମିତି ଗୋଟେ କଥା କୁହାଯାଏ ଯେ ଶାଶୁ ଯିଏ ବୋହୂକୁ ଲକ୍ଷ୍ୟ କରିକିରି ଏ ଝିଅକୁ ଲକ୍ଷ୍ୟ କରି ବୋହୂକୁ ଶିକ୍ଷା ଦିଏ, ଏ କଥାଟି ରହିଛି। ହଁ ବୋହୂର କିଛି ଦୋଷ ରହିଛି ତାଙ୍କୁ ସିଧାସଳଖ ଯଦି କହିବେ ବୋହୂକୁ ତାହେଲେ ସେ ଖରାପ ଭାବିବ, ତେଣୁ ନିଜ ଝିଅର କୌଣସି ଦୋଷ ନଥିଲେ ମଧ୍ୟ ତାକୁ ଦୋଷ ଦେଖେଇକରି ତାକୁ ମାନେ ବୋହୂକୁ ଲକ୍ଷ୍ୟ କରିକି ସେ ଦୋଷ ଝିଅକୁ କୁହନ୍ତି। ଭଗବାନ ମଧ୍ୟ ସେଇଭଳି ଭାବରେ ତାଙ୍କ ନିଜ ଜନକୁ ଲକ୍ଷ୍ୟ କରିକିରି ଆମକୁ ଶିକ୍ଷା ଦେଉଛନ୍ତି, ଶିକ୍ଷାଯିତା ଭାବି ତାଙ୍କୁ ପବିତ୍ର କରୁ ଆମମାନଙ୍କୁ ପବିତ୍ର କରୁଛନ୍ତି। ଯଥା ଲୋକହିତାର୍ଥଂ ନରାବତାରଂ ସ୍ୱପ୍ରିୟ ସଖ ଶ୍ରୀମଦ୍ ଅର୍ଜୁନଂ ପ୍ରତ୍ୟପି ଗୀତୋପଦେଶ, ଯେଉଁଭଳି ଭାବରେ ଅର୍ଜୁନ ହେଉଛନ୍ତି ନରାବତାର, ସିଏ ଅର୍ଜୁନ ଏବଂ କୃଷ୍ଣ ଏମାନେ ହେଉଛନ୍ତି ନରନାରାୟଣଙ୍କର ଅବତାର। ଭଗବାନ କୃଷ୍ଣ ଯଦିଓ ସ୍ୱୟଂ ଭଗବାନ କୃଷ୍ଣ କିନ୍ତୁ ତାଙ୍କ ଶରୀରରେ ମଧ୍ୟ ଏମାନେ ସବୁ ଆଶ୍ରୟ ନେଇଥିଲେ। ଅର୍ଜୁନ ମଧ୍ୟ ନରକର ଅବତାର, ଅର୍ଜୁନ ଏବଂ କୃଷ୍ଣ ମଧ୍ୟ ନାରାୟଣର ଅବତାର ବା ନାରାୟଣ ତାଙ୍କ ଶରୀରରେ ଆଶ୍ରୟ ନେଇଥିଲେ। ଏ ଦ୍ୱାରକା ଲୀଳାରେ ଗୋଟେ ଆସିବ, ଗୋଟେ ଲାଷ୍ଟକୁ ଆସିବ, ସେଇଟା ଜଣେ ଦ୍ୱାରକାରେ ଜଣେ ବ୍ରାହ୍ମଣ ସେ ତାର ପିତା ପିଲାମାନେ ସବୁ ମୃତ୍ୟୁବରଣ କରୁଥିଲେ। ତେଣୁ ଏଇଭଳି ଭାବରେ ଆମ ସମୟ ହୋଇଗଲାଣି, ଖାଲି ସଂକ୍ଷେପରେ କହିଦେବା, ଏଇଭଳି ଭାବରେ ଭଗବାନ ଅର୍ଜୁନକୁ ନେଇକରି ଗଲେ ବିଷ୍ଣୁ ଲୋକକୁ ଗଲେ ଭଗବତ ଧାମକୁ ଗଲେ, ଏ ଦଶମ ସ୍କନ୍ଧ ଏଇ ଦ୍ୱାରକା ଲୀଳାରେ ଆସିବ ସେଇଟା। ତେଣୁ ସେଇଠି ଯେଉଁ କାରଣ ଦେଖୁସାଇ ବିଷ୍ଣୁ ରହିଛନ୍ତି ତାଙ୍କ ପାଖରେ ସେ ତାଙ୍କ ପୁତ୍ରମାନଙ୍କୁ ସବୁ ଆଣିକରି ଆସିଲେ। ସେଇଠି ସେ ବିଷ୍ଣୁ କହିଛନ୍ତି ତାଙ୍କୁ ତୁମେ ହେଉଛନ୍ତି ଆପଣ ହେଉଛନ୍ତି ନରନାରାୟଣଙ୍କର ଅବତାର, ଆପଣଙ୍କ ଲୀଳା ଶେଷ ହୋଇଗଲା, ଆପଣ ଚାହିଁଲେ ଆପଣ ଧାମକୁ ଯାଇପାରନ୍ତି। ଏଇଭଳି ଭାବରେ ଆସିବେ ଦ୍ୱାରକା ଲୀଳାରେ ଆସିବେ ସେ କଥା। ତେଣୁ ଇଏ ଅର୍ଜୁନ ହେଉଛନ୍ତି ନର ଅବତାର, ତେଣୁ ତାଙ୍କ ମାଧ୍ୟମରେ ନିଜ ପ୍ରିୟ ସଖ ନିଜ ପ୍ରିୟ ସଖା ତାଙ୍କ ମାଧ୍ୟମରେ ଏ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ଏ ସମସ୍ତ ମାନବ ସମାଜ ପାଇଁ କୁହାଯାଉଛି। ପ୍ରକୃତରେ ଅର୍ଜୁନ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ, ଅର୍ଜୁନ ପ୍ରକୃତରେ ତାଙ୍କର ଦୁଃଖ ନଥିଲା, ଏ ଶଙ୍ଖ ବାଜିଗଲା ଏସବୁ ଆସିଲା ପରେ ତାଙ୍କ ଯୁଦ୍ଧ ଉତ୍ସାହ ଆସିଗଲା, ଯୁଦ୍ଧ କରିବା ପାଇଁ ରେଡ଼ି ହୋଇଯାଇଥିଲେ। ଯେଉଁ କୁହାଗଲା ନା କ'ଣ ଧନୁ ଉଦ୍ୟମ ପାଣ୍ଡବ ଧନୁକୁ ଧରିକିରି ଯୁଦ୍ଧ ଉଦ୍ୟମ ଆରମ୍ଭ କଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ଭଗବାନଙ୍କର ଚିନ୍ତା ବଢ଼ିଗଲା ଯଦି ଅର୍ଜୁନ ଯୁଦ୍ଧ କରିବେ ଆଉ ଭଗବାନ କେତେବେଳେ ଜ୍ଞାନ ଦେବେ, ଭଗବତ ଗୀତାର ଜ୍ଞାନ କେତେବେଳେ ଦେବେ। ସେଇଥିପାଇଁ ଭଗବାନ ତାଙ୍କ ମନରେ ଏଭଳି ଭାବରେ ଭାବନା ଦେଲେ, ଅର୍ଜୁନ କହିଲେ ପ୍ରଭୁ ସେନୟର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଏ ଦୁଇ ସେନାଙ୍କ ମଧ୍ୟରେ ଆମ ରଥକୁ ସ୍ଥାପନ କରନ୍ତୁ, ମୁଁ ଦେଖିବି କିଏ ମୁଁ କାହା ସହିତ ଯୁଦ୍ଧ କରିବି। ଏଭଳି ଭାବରେ ସେ ଚାହୁଁଥିଲେ, କିନ୍ତୁ ଭଗବାନ ଚାହୁଁନଥିଲେ ଅର୍ଜୁନ ଏଇ ଭଗବତ ଗୀତା ନ ଶୁଣିକରି ଯୁଦ୍ଧ କରନ୍ତୁ, କାରଣ ଏଇ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ସେ ଯୁଦ୍ଧ ଏଇ ଶିକ୍ଷା ଦେବେ, ଭଗବତ ଗୀତାର ଜ୍ଞାନ ପ୍ରଦାନ କରିବେ। ତେଣୁ ଆଚାର୍ଯ୍ୟ ମାନେ କହନ୍ତି, ଭଗବାନ ଯେତେବେଳେ ରଥକୁ ନେଇଗଲେ ଦୁଇ ସେନାଙ୍କ ମଝିକୁ ନେଇକି ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବେ ମହାରଥ ଭୀଷ୍ମ ଦ୍ରୋଣ ଏମାନଙ୍କ ସାମ୍ନାରେ ରଥକୁ ରଖିକିରି ଭଗବାନ କହିଲେ ପଶ୍ୟତା ସମବେତାନ କୁରୁନୀତି, ଆଙ୍ଗୁଠି ଦେଖିକି କହିଲେ, ଆଙ୍ଗୁଠି ଦେଖିକି ଯେତେବେଳେ କହିଲେ ସେତେବେଳେ ଆଚାର୍ଯ୍ୟମାନେ କହନ୍ତି ସେହି ସମୟରେ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା, ସେ ଯୁଦ୍ଧ କରିବା ପାଇଁ ଚାହିଁଲେ ନାହିଁ, ନହେଲେ ତାହା ପୂର୍ବରୁ ସେ ଯୁଦ୍ଧ କରିବା ପାଇଁ ରେଡ଼ି ହୋଇକି ରହିଥିଲେ। କିନ୍ତୁ ଭଗବାନ ଚାହାନ୍ତି ଅର୍ଜୁନଙ୍କ ମାଧ୍ୟମରେ ଆମ ସମଗ୍ର ମାନବ ସମାଜକୁ ଏହି ଶିକ୍ଷା ପ୍ରଦାନ କରାଯିବ। ତେଣୁ ଆଜି ସାରା ପୃଥିବୀରେ ଦେଖନ୍ତୁ ଏଇ ଗୀତାର ଶିକ୍ଷା ପ୍ରାପ୍ତ ହୋଇକରି କେମିତି ଲୋକମାନେ ଏଇ ଭକ୍ତିକୁ ଆଚରଣ କରୁଛନ୍ତି, ଭଗବାନ ନାମ ଗ୍ରହଣ କରୁଛନ୍ତି, ଭଗବାନ ଭକ୍ତି ଆଚରଣ କରୁଛନ୍ତି। ପ୍ରଭୁପାଦ ମହାରାଜଙ୍କ କୃପାରୁ ଏଇଟା ସମ୍ଭବ ହେଲା ସାରା ପୃଥିବୀରେ। ଯଦି 5000 ବର୍ଷ ତଳେ ଭଗବାନ ଏଇ ଜ୍ଞାନ ଦେଇଥିଲେ ଏବଂ 500 ବର୍ଷ ତଳେ ମହାପ୍ରଭୁ ଆସିକରି ସେ ଶିକ୍ଷାକୁ ପ୍ରଦାନ କରିଥିଲେ, କିନ୍ତୁ ତଥାପି ସମଗ୍ର ପୃଥିବୀରେ ଏ ଜ୍ଞାନ ପ୍ରସାର ଲାଭ କରିନଥିଲା, କେବଳ ଭାରତବର୍ଷରେ ରହିଥିଲା, କାଁ ଭା କିଏ କେତେବେଳେ ଜାଣିଥିଲେ। କିନ୍ତୁ ପ୍ରଭୁପାଦ ମହାରାଜଙ୍କ କୃପାରୁ ସାରା ପୃଥିବୀର ଲୋକମାନେ ଏ ଗୀତାର ଜ୍ଞାନକୁ ଗ୍ରହଣ କଲେ, ଗୀତାର ଜ୍ଞାନ ଗ୍ରହଣ କରି ସେମାନେ ଭଗବାନଙ୍କର ଶରଣରେ ଯାଇକରି ଭଗବାନ ନାମ ନେଇକରି ଭକ୍ତି ଆଚରଣ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଆଜି ଆମେ ଏଇ ଅଧ୍ୟାୟଟି ଶେଷ କରିଦେଲେ, ତେଣୁ ଆସନ୍ତାକାଲି ଆଉ ଗୋଟେ ନୂତନ ଅଧ୍ୟାୟ ଆରମ୍ଭ ହେବ, 65 ଅଧ୍ୟାୟ, ଭଗବାନ ବଳରାମଙ୍କର ବୃନ୍ଦାବନ ଯାତ୍ରା। ଆପଣମାନେ ଶୁଣିଥିଲେ 10:46 ଏବଂ 47 ଅଧ୍ୟାୟରେ ଭଗବାନ ପଠାଇଥିଲେ, ଉଦ୍ଧବଙ୍କୁ ପଠାଇଥିଲେ, ଉଦ୍ଧବ ସନ୍ଦେଶ ସବୁ ରହିଛି ଭଗବାନ ଦେଇଥିଲେ। ଏବେ ଉଦ୍ଧବ କହିକି ଉଦ୍ଧବ କଥା ଆମେ କହିଥିଲେ, କାହାର ମନେ ଅଛି 46 47 ଦୁଇ ଶ୍ଳୋକରେ କହିଥିଲେ, ଦୁଇଟି ଅଧ୍ୟାୟରେ କୁହାଯାଇଥିଲା। ଏବଂ ବର୍ତ୍ତମାନ ଭଗବାନ ଯାଉନାହାନ୍ତି, ଭଗବାନ ବଳରାମଙ୍କୁ ପଠାଉଛନ୍ତି, ଭଗବାନ ଯାଇନାହାନ୍ତି, 100 ବର୍ଷ କାଳ ଭଗବାନ ଗଲେ ନାହିଁ, ଏ ବହୁତ ଘଟଣା ରହିଛି ସବୁ କଥା। ଏ ଭଗବାନ ବୈରାଗ୍ୟ, ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ରହିଛନ୍ତି। ଏ ଗତକାଲି ନା ପରଦିନ ଏ ପ୍ରଭୁପାଦ ମହାରାଜଙ୍କ ବାଣୀ ଥିଲା ସେଇଟା, ଭଗବାନ ସବୁ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ସେ ସବୁ ତ୍ୟାଗ କରିପାରନ୍ତି, ବୈରାଗ୍ୟ ଗୋଟେ ଭଗବାନଙ୍କର ଐଶ୍ୱର୍ଯ୍ୟ। ବୃନ୍ଦାବନବାସୀମାନେ କେତେ ତାଙ୍କ ପ୍ରିୟ, କିନ୍ତୁ ତଥାପି ସେ ଯେଉଁ ବୃନ୍ଦାବନ ତ୍ୟାଗ କରିକି ଆସିଲେ, ମଥୁରାକୁ ଆସିଲେ, ମଥୁରାରୁ ଦ୍ୱାରକା ଆସିଲେ, ଆଉ ଫେରିଲେ ନାହିଁ, ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ ଭଗବାନ ଫେରିବାର, 100 ବର୍ଷ ପର୍ଯ୍ୟନ୍ତ ଫେରିନଥିଲେ। କିନ୍ତୁ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି 100 ବର୍ଷ ପରେ ଭଗବାନ ଯାଇଛନ୍ତି, ବୃନ୍ଦାବନକୁ ଯାଇଛନ୍ତି, ଭାଗବତରେ ସେଇଟା ବର୍ଣ୍ଣନା କରାଯାଇ ନାହିଁ, କାହିଁକି କରାଯାଇନି ତାହାର ମଧ୍ୟ କାରଣ ରହିଛି, ଆମେ କେତେବେଳେ ଅନ୍ୟ ସମୟରେ ସୁବିଧା ଦେଖି ସେ କଥା କହିବା। ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି ଆସିଗଲେ ଆମର ବିଶାଖା ସଖୀ ମହାମନ୍ତ୍ର ବୋଲ, ନାମ ସଂକୀର୍ତ୍ତନ ଦାସ୍ୟ, ଏଇ ଅନ୍ତିମରେ ନାମ ସଂକୀର୍ତ୍ତନ କରାଯାଇଛି। ତେଣୁ ଭାଗବତ ଆମର ଯେଉଁ ସବୁ ତ୍ରୁଟି ସବୁ ରହିଛି, ଏ ନାମ ସଂକୀର୍ତ୍ତନରେ ସେ ତ୍ରୁଟି ସବୁ ଇଏ ଦୂର ହେବ, ଆମର ସବୁ ବଦ୍ଧ ଯିବ, ଆମର କିଛି ତ୍ରୁଟି ରହିଛି, ତେଣୁ ନାମ ସଂକୀର୍ତ୍ତନରେ ସେ ତ୍ରୁଟି ଦୂର ହେବ। 8ମ ସ୍କନ୍ଧରେ ଏ କଥାଟି କହିଛନ୍ତି ଶୁକ୍ରାଚାର୍ଯ୍ୟ।